శ్రీమద్భాగవతం సప్తమ స్కంద పంచదశ అధ్యాయ శ్లోక 45. దావన్నుకాయ రథం ఆత్మా వసుపకల్పం ధత్తే గరిష్ఠ చరణార్చనయా నిసాకం జ్ఞాన సింగచ్యుత బలోదధ హస్తశత్రు స్వానంద తుష్ట ఉపశాంత ఈదం విజయ్యాత్. ట్రాన్స్లేషన్ బై శ్రీల ప్రభుపాద. యాజ్ లాంగ్ యాజ్ వన్ హ్యాస్ టు యాక్సెప్ట్ ఎ మెటల్ బాడీ విత్ ఇట్స్ డిఫరెంట్ పార్ట్స్ అండ్ పర్ఫార్మెన్సియా విచ్ ఆర్ నాట్ ఫుల్లీ అండర్ వన్స్ కంట్రోల్, one must have the lotus feet of his superiors, namely the spiritual master and the spiritual master's predecessors. By their mercy one can sharpen the sword of knowledge, and with the power of the supreme personality of Godhead's mercy one must then conquer the enemies mentioned above. In this way the devotee should be able to merge into his own transcendental bliss, and then he may give up his body and assume spiritual identity. ये श्लोक उड़े अनुवाद भाष श्री नारद मुनि कहते जे पर्यंत व्यक्ति ये जड़ शरीर धारण करी जड़ शरीर विभिन्न अंग प्रत्यंग सहित धारण करी जहाँकि संपूर्ण नियंत्रण नुहे से पर्यंत से निश्चित भाव गुरुजन मान पदारविंद గురుదేవ పూర్వాచార్య మానకర పదార విందు ఆశ్ర కరిబా ఉచిత్. సమానకర కృపారి జ్ఞానదీప్త హీ చిత్ శక్తి భగవాన్ కర చిత్ శక్తి రే బలయాన్ హి సె పూర్వ వర్ణిత శత్రు మానకు జయ కరిబ. ఏ ప్రకార భావే భక్త దివ్య ఆనందరే మగ్న హవ ଏବଂ ତତ୍ପରେ ସେ ଏ ଜଡ଼ ଶରୀର ତ୍ୟାଗ କରିପାରେ ଏବଂ ତା ପ୍ରକୃତ ସ୍ୱରୂପ ଚିଦାନନ୍ଦମୟ ଚିନ୍ମୟ ସ୍ୱରୂପ ଲାଭ କରିପାରେ. ହେଲା ଶ୍ଳୋକର ଅର୍ଥ ସର୍ପଶୀଲ ପ୍ରଭୁପାଦ ଇନ୍ ଭଗବତ ଗୀତା ଲର୍ଡ ସେ ଜନ୍ମ କର୍ମ ସମୟ ଦିବ୍ୟଂ ଏବଂ ଯୋ ବିତି ତତ୍ତ୍ୱତଃ ତେକ୍ତଦେୟଂ ପୁନର୍ଜନ୍ମ ନେଇତି ମାଙ୍ଗେଇତି ସ୍ୱର୍ଜିନ ହଉ. One knows the transcendental nature of my appearance and activities, doesn't upon leaving the body take his bath again in this material world, but attains my eternal abode, Arjuna. This is the height, perfection of life, and the human body is meant for this purpose. Srimad Bhagavad Gita, Tattva Adhyaya Bhagavan Krishna Katha Kavichanthi. Tankar Janma Karma, Dibya Aprakrita, Prakrita Nuhe. ଯେ କଥା ତତ୍ତ୍ୱରେ ଜାଣନ୍ତି ସେ ଈଶ୍ୱର ତ୍ୟାଗ କଲା ପରେ ପୁନଃ ଏ ଭୌତିକ ଜଗତରେ ଜନ୍ମ ହୁଅନ୍ତି ନା ସେ ଭଗବତ ଧାମକୁ ଯାଆନ୍ତି. ଏ ହେଉଛି ମାନବ ଜୀବନର ସର୍ବୋଚ୍ଚ ସିଦ୍ଧି, ଏ ମାନବ ଜୀବନ ଉଦ୍ଦେଶ୍ୟଟା. ଇଟ୍ ଇଜ୍ ସେଟ୍ ଇନ୍ ଶ୍ରୀମଦ୍ ଭାଗବତ କ୍ୟାଣ୍ଡ ମୋ ଦେହନାଦ୍ୟମ ସୁଲଭମ ସୁଦୁର୍ଲଭମ ପ୍ଲବମ ସୁକଳ୍ପମ ଗୁରୁକର୍ଣ୍ଣଧାର మయానుకూలైన నవస్సుతిరితం పుమాన్ భవాబ్ది నరీత్ సాత్మ. శ్రీమద్ భాగవత స్కందరి కథా కుహాయి. ది హ్యూమన్ ఫార్మ్ ఆఫ్ బాడీ ఈజ్ మోస్ట్ వాల్యుబుల్ బోట్ అండ్ ది స్పిరిచువల్ మాస్టర్ ఇస్ ది క్యాప్టెన్ గురుకర్ణధార. టు గైడ్ ది బోట్ ఇన్ ఫ్లైయింగ్ అక్రాస్ ది ఓషన్ ఆఫ్ నేషన్స్ ది ఇన్స్ట్రక్షన్ ఆఫ్ కృష్ణ ఇస్ ఫేవరబుల్ బ్రీజ్. వన్ మస్ట్ యూజ్ ఆల్ ది ఫెసిలిటీస్ to cross over the ocean of nations. Since the spiritual master is the captain, one must serve the spiritual master very sincerely, so that by his mercy one will be able to get the mercy of the Supreme Lord. Srimad Bhagavata Ekadasa Skandari katha kuhauchi, e manav sharir eka bada sulabha nauka, aau e naukare karnadhara hauchanti guru de, guru karnadharam, je ki nauka ku chalan karanti, ଏ ଅଜ୍ଞାନ ସମୁଦ୍ର ପାର କରେଇ ନିଅନ୍ତି. ଭଗବାନ କୃଷ୍ଣଙ୍କର ଉପଦେଶ ହେଉଛି ଅନୁକୂଳ ବାୟୁ. ଏସବୁ ସୁବିଧା ମିଳିଛି ଆମକୁ ଏ ମାନବ ଶରୀରରେ, human body is meant for this purpose. Srimad Bhagavad Gita, Tattva Adhyaya Bhagavan Krishna Katha Kavichanasi. Tankar Janma Karma, Dibya Aprakrita, Prakrita Nuhi. Jekatha Tattva Jananti, Se Isaratya Kolapuri, Punas Ibhutik Jagatare Janma Bhuntina, Se Bhagavad Dham Kudanchi. E hoci, mano, jivana, sarvottya siddhi. Manav jivana udeshyata. It is said in Srimad Bhagavatam canto, Udehangadyam sulabham sudullabham labham sukalpam guru karnadharam mayan kulir navasutiritam pumman bhavabdhin nakarit satmaha. Srimad Bhagavatam ka skandare ka thakvaychi. The human form of body is most valuable boat and the spiritual master is the captain, guru karnadharam. To guide the boat in flying across the ocean of nations, the instruction of Krishna is a favorable breeze. One must use all the facilities to cross over the ocean of nations. Since the spiritual master is the captain, one must serve the spiritual master very sincerely, so that by his mercy one will be able to get the mercy of the Supreme Lord. Srimad Bhagavate Kala Skandari Katha Kvahavche, a man of Sarir, एक बड़ो सुलभ नौका आौकर कर्णधार होती गुरुदेव गुरु कर्णधार जे कि नौका चालन करती ये अज्ञान समुद्र पार कर भगवान कृष्ण उपदेश हूँ अनुकूल वायु ये सब सुविधा मिली आमको ये मानव शरीर मानव शरीर पाई ये सुविधा पाई जो व्यक्ति ए अज्ञान समुद्र भयंकर भौतिक स्थिति रूप भयंकर समुद्र को पार पार न हुई से आत्मघाती हूँ गुरु कर्णधार गुरुदेव हूँ कर्णधार नौका तेणु गुरु सेवा शिष्य निष्ठा सहकारे पूर्ण विश्वास सहकारे भक्ति सहकार कर जहाँफल गुरुदेव कृपा लाभ कर जो गुरुदेव कृपा लाभ कले भगवत कृपा लाभ हो जस्य प्रसाद भगवत प्रसाद जस्य प्रजन्न न गति कुतोपी ये कथा कह जो गुरुदेव कृपा लाभ कले भगवान कृपा मिल अन्य कौन सी उपाय भगवान कृपा मिल पार ना से गुरुदेव जब अप्रसन्न हूँ गति कौटे गति कुआ ये कथा गुरुवास्तव कहते ए सिग्निफिकेंट वर्ड हियर इज अच्युत बलह ये बड़ा अर्थपूर्ण शब्द ये श्लोक अच्छी अच्युत बलह द स्पिरिचुअल मिनिस्टर इज सडनली वेरी मर्सीफुल टू हिज डिसिपल्स एंड कंसिक्वेंटली बाय सैटिस्फाइंग हिम ए डिवोटी गेट स्ट्रेंथ फ्रॉम द सुप्रीम पर्सनालिटी ऑफ गॉडहेड गुरुदेव अत्यंत कृपामय समान प्रति अत्यंत कृपाणु शिष्य गुरुदेव सेवा कर गुरुदेव को सन्तुष्ट करें गुरुदेव जो कृपा बल पाती हूँ भगवत बल स्ट्रेंथ फ्रॉम सुप्रीम पर्सनालिटी ऑफ गॉड हेड श्री चैतन्य महाप्रभु देव सेज गुरुकृष्ण प्रसाद पाए भक्तिलता बीज एक श्रीमन चैतन्य महाप्रभु कहते वन मस्ट फर्स्ट प्लीज स्पिरिचुअल मास्टर एंड देन वन ऑटोमेटिकली प्लीजेस कृष्ण and gets the strength with which to cross the ocean of nations. Prathame Gurudevam karo. Gurudevam santushta kari ho. Tahale Guru Prita hale sabha Krishnankara krupa me. Se krupa vala prapta hale nati vidya sagar ko utirna hi jiva. If one seriously desires to return home back to Godhead, one must therefore become strong enough by pleasing the spiritual master. For thus one gets the weapon with which to conquer the enemy, and one also gets the grace of Krishna. Jadi konasi bhakti bhagavad dham ku phir jiva nimitto sudham ba bhagavad dham ku phir jiva nimitto khub nishtha sahakare prachestavan hunti khub drudha kamana poshan karanti abhilas poshan karanti ताहले से निश्चित भावे गुरुदेवंगर प्रति विधान करिवे संतोष विधान करिवे कारण ତଦ୍ୱାରା ଗୁରୁ କୃପା ଲାଭ କଲେ ଗୁରୁଙ୍କର କୃପା ବଳ ହେଉଛି ସେ ଅଚ୍ୟୁତ ବଳ, ଭଗବାନଙ୍କର ଦିବ୍ୟ ବଳ। କୃଷ୍ଣ ନେନ ଚିତ୍ଶକ୍ତିର ବଳ ମାୟା ହୁଏ କଥା ଆମର କୁହାଯାଉଛି ବାରମ୍ବାର। ସେଇ ବଳରେ ବଳି ଆମେ ହେଲେ ପୂର୍ବରୁ ଯେଉଁ ଶତ୍ରୁମାନଙ୍କର ବର୍ଣ୍ଣନା ଦେଇଛନ୍ତି ଭୌତିକ ଜଗତରେ ନା ଦେଉନି ଷଡ଼ରେଇ ପୁର କଥା ଅଛି, ଆଉ ଅଧିକ କଥା ମଧ୍ୟ ସେ କହିଛନ୍ତି ନାରଦମୁନି ପୂର୍ବ ଶ୍ଳୋକମାନଙ୍କରେ। ସେ ଶତ୍ରୁମାନଙ୍କୁ ସେ ଜୟ କରିପାରିବ, ନହେଲେ ଜୟ କରିପାରିବ ନା। ଗେଟିଂ ଦି ୱିପନ୍ ଅଫ୍ ଜ୍ଞାନ ଇଜ୍ ଇନ୍ସଫିସିଏଣ୍ଟ, କେବଳ ଜ୍ଞାନ ଅଶି ପ୍ରାପ୍ତ ହେଲେ ଯେ ହେଇଗଲା ତାହା ନୁହେଁ, ତାହା ପର୍ଯ୍ୟାପ୍ତ ନୁହେଁ, ଇନ୍ସଫିସିଏଣ୍ଟ। ୱାନ୍ ମଷ୍ଟ ଶାର୍ପନ୍ ଦି ୱିପନ୍ ବାଇ ସର୍ଭିଂ ଦି ସ୍ପିରିଚୁଆଲ୍ ମାଷ୍ଟର adhering to his instructions। ସେ ଅଶି ବା ଖଡ଼ଗଟାକୁ ଯାହା କହନ୍ତି ସାଣ ଦେଇକିରି ତୁ ଧାରୁଆ କରିବା ପାଇଁ ପଡ଼ିବ, ସାର୍ପନ୍ ଦି ୱିପନ୍। ତାହା କିପରି ହେବ? ବାଇ ସର୍ଭିଂ ଦି ସ୍ପିରିଚୁଆଲ୍ ମାଷ୍ଟର ଆଣ୍ଡ adhering to his instructions। ଗୁରୁଙ୍କର ସେବା କରି ବା ଗୁରୁଙ୍କର ଉପଦେଶ ନିର୍ଦ୍ଦେଶ କଡ଼ାକଡ଼ି ଭାବରେ ପାଳନ କରିକିରି ହେବ। Then the candidate will get the mercy of the Supreme Personality of God। ତାହେଲେ ସେ ଭଗବତ କୃପା ଲାଭ କରିବ। ଇନ୍ ଜେନେରାଲ ୱେଲ୍ ୱାର୍ଫେୟାର ୱାନ୍ ମଷ୍ଟ ଟେକ୍ ହେଲ୍ପ ଫ୍ରମ୍ ହିଜ୍ ଚାରିଅଟ୍ ଆଣ୍ଡ ହର୍ସେସ୍ ଇନ୍ ଅର୍ଡ଼ର ଟୁ କଙ୍କର ହିଜ୍ ଏନିମି ଆଣ୍ଡ ଆଫ୍ଟର କଙ୍କରିଂ ହିଜ୍ ଏନିମିଜ୍ ୟୁ ମେ ଗିଭ୍ ଅପ୍ ଦି ଚାରିଅଟ୍ ଆଣ୍ଡ ଇଟ୍ସ ପରଫର୍ମିଲିଆ। ସାଧାରଣ ଯୁଦ୍ଧ କ୍ଷେତ୍ରରେ ଯେ ଯୁଦ୍ଧ କରୁଥାନ୍ତି ସେ ରଥ ରଥରେ ଯେଉଁ ଖାଇଥିବା ଅଶ୍ୱଙ୍କର ସାହାଯ୍ୟ ନିଅନ୍ତି, ନିଶ୍ଚୟ ନେବେ ଶତ୍ରୁ ବି ଜୟ କରିବା ନିମିତ। ଶତ୍ରୁମାନଙ୍କୁ ଜୟ କରିସାରିଲା ପରେ ସେ ରଥ ଆଉ ରଥରେ ଯାହା ସବୁ ଲାଗିଥାଏ ସବୁ ତ୍ୟାଗ କରିପାରନ୍ତି। ସିମିଲାର୍ଲି ଆଜ୍ ଲଙ୍ଗ୍ ଆଜ୍ ୱାନ୍ ହାଜ୍ ଏ ହ୍ୟୁମାନ୍ ବଡି ୱାନ୍ ସୁଡ୍ ଫୁଲି ୟୁଜ୍ ଇଟ୍ ଅବଟେନ୍ ଦି ହାଇଷ୍ଟ ପରଫେକ୍ସନ୍ ଲାଇଫ୍ ନେମ୍ଲି ଗୋଇଂ ବ୍ୟାକ୍ ହୋମ୍ ବ୍ୟାକ୍ ଟୁ ଲାଇଫ୍। ଠିକ୍ ତଦ୍ରୁପ ଭାବେ ଯେପର୍ଯ୍ୟନ୍ତ ମାନବ ଶରୀର ବ୍ୟକ୍ତି ପ୍ରାପ୍ତ ହେଇଛି ସେ ପର୍ଯ୍ୟନ୍ତ ଏ ମାନବ ଶରୀର ପୂର୍ଣ୍ଣ ସଦୁପଯୋଗ ସେ କରିବା ଉଚିତ ଏବଂ ଜୀବନର ସର୍ବସିଦ୍ଧି ଲାଭ କରିବା ଉଚିତ। ସେ ସୁବିଧା ହେଉଛି ଭଗବତ ଧାମକୁ ଫେରିଯିବା। ଦି ପରଫେକ୍ସନ୍ ନଲେଜ୍ ଇଜ୍ ସଡେନ୍ଲି ଟୁ ବିକମ୍ ଟ୍ରାନ୍ସେଣ୍ଡେଣ୍ଟାଲି ସିଚୁଏଟେଡ୍ ବ୍ରହ୍ମଭୂତ ଆଟ୍ ଦି ଲର୍ଡ ସେଜ୍ ଇନ୍ ଭଗବତ ଗୀତା ଇନ୍ ଚାପ୍ଟର ବ୍ରହ୍ମଭୂତ ପ୍ରସନ୍ନ ଆତ୍ମାନ ସୁଶ୍ରୁତି ନ କାଙ୍କ୍ଷତି ସମହ ସର୍ବେଷୁ ଭୂତେଷୁ ମଦ୍ଭକ୍ତିଂ ଲଭତେ ପରା। One is transcendentally situated at once, realizes the Supreme Brahman, becomes fully therefore in never limits, not desired to have anything, is equally disposed towards all living entities. In that state, he attains pure devotional service, is Brahma Bhuta Vastha. Jaisa Brahma Bhuta Vastha rahanti, param Brahma ko anubhav kari paranti, anubhuti labh karanti, se fully therefore. ପୂର୍ଣ୍ଣ ଆନନ୍ଦ ଚିଦାନନ୍ଦ ଲାଭ କରନ୍ତି। ଶେଷ ଅବସ୍ଥାରେ ସେ କୌଣସି ଭୌତିକ ଜିନିଷ ହରେଇଲେ ଦୁଃଖ କରନ୍ତି ନାହିଁ, ତା ଶୋକ କରନ୍ତି ନାହିଁ, କିମ୍ବା କିଛି ଭୌତିକ ଲାଭ କାମନା ପୋଷଣ କରନ୍ତି ନାହିଁ, ସେ ସମସ୍ତ ଜୀବନ ପ୍ରତି ସମଭାବାପନ୍ନ ହୁଅନ୍ତି। ସେ ଅବସ୍ଥାରେ ସେ ଯାହା କହନ୍ତି ପରାଭକ୍ତି ଶୁଦ୍ଧ ଭକ୍ତି ଲାଭ କରନ୍ତି। ସିମ୍ପଲି ବାଇ କଲ୍ଟିଭେଟିଂ ନଲେଜ୍ as the impersonalist do, one cannot get out of the clutches of maya। jnani karantu mane semane keval jnananushilan karantu, tenu tanko jnananushilan kale sei kebe hele maya kono mukt hoi paribona। one must attain platform bhakti, bhakti stor basila uchit। bhaktyanang bijanati javanjaschasmi tattvatah ତତମାନ ତତ୍ତ୍ୱ ଜ୍ଞାନ ବିଶତି ତଦନନ୍ତରମ ଶ୍ରୀମଦ ଭଗବତା ସଂଧ୍ୟାରେ କଥା କୁହାଯାଇଛି। ୱାନ୍ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଦି ସୁପ୍ରିମ୍ ପର୍ସନାଲିଟି ଆଜ୍ ହି ଇଜ୍ ଓନ୍ଲି ବାଇ ଡିଭୋସନ ସର୍ଭିସ୍ ଆଣ୍ଡ ୱେନ୍ ୱାନ୍ ଇଜ୍ ଇନ୍ ଫୁଲ୍ କନ୍ସନେସ୍ ଅଫ୍ ସୁପ୍ରିମ୍ ଲଭ୍ ବାଇ ସଚ୍ ଡିଭୋସନ୍ ହି କ୍ୟାନ୍ ଏଣ୍ଟର ଇନ୍ ଟୁ ଦି କିଙ୍ଗଡମ୍ ଅଫ୍ ଗଡ୍। କେବଳ ଭକ୍ତି ବଳରେ ହିଁ ଭଗବାନଙ୍କୁ ଜାଣି ହେବ, ଅନ୍ୟ କୌଣସି ଉପାୟରେ ଜାଣି ହେବ ନା। ଯେତେବେଳେ ଜଣେ ବ୍ୟକ୍ତି ଶୁଦ୍ଧ ଭକ୍ତି ଜାଳନ କରି ଭଗବାନଙ୍କ ତତ୍ତ୍ୱ ଜାଣିପାରିଲେ তখন তদনন্তরম তাহলে সে ভগৎ সাম্রাজ্যের প্রবেশ করি পারিবে। Unless one has attained the stage of devotional service and mercy of the spiritual master and Krishna, there is a possibility that one may fall down and again accept a mere body. Je parjanto bhakto ba vyakti tisthiti guno asanti gurudevankar krupa krishna krupa labh nokri parthanti se parjanto তাহাঙ্কর পতনর সম্ভাবনা আছে, আর পুণি এ ভৌতিক স্বর গ্রহণ করিবার সম্ভাবনা আছে। দেখো কৃষ্ণ স্ট্রেসেস ইন ভগবদ গীতা ফোর্থ চ্যাপ্টার জন্মগ্রহণ দিব্যং এবং জগতি তত্ত্বতঃ ত্যক্তদে হম পুনর্জন্ম মঙ্গিতি অর্জন। সেইপাইঁ শ্রীমদ ভগবদ্গীতা তত্ত্বধ্যায়ে ভগবান কৃষ্ণ ইয়াতে গুরুত্ব আরোপ করছেন এই তত্ত্বজ্ঞান উপরে। One who knows the transcendental nature of my appearance and activities doesn't upon leaving the body take his birth again in this mortal world, but attains my eternal abode, Arjuna. Bhagavan kar janma ba abhibhav lila kriya divya prakruto emite tattva janibe tankar shesh janma hobo ei bhauti jagatre sheshara tyag kala pare bhagavan dhamku jibe ethire kichi sandeha nahi arjuna ko ei katha parishkar bhavre bhagavan krishna kahichanti. The word tattva to meaning in reality is very important. Tadamam tattva to gyantva e bada arthapurna katha. Tattva janiva. Unless one understands Krishna in truth, by the mercy of the spiritual master, one is not free to give up his mortal body. Guru kruparu, Krishna guru tattva na janiva parjanta. Vyakti kebe hele e jada sharir ru sampurna mukta hi paribona. It is said, Arviya Krishna Param Padanta Padanti Adho Anadrita Smudandhraya Dasamaskanda Bhavatrika Thakaitse. If one neglects to serve the lotus feet of Krishna, one cannot become free from the material clutches simply by knowledge. Kevo jnana sadhana dvara kevo hele maya kabala dhar pai pari vena ভক্তি কৃষ্ণ ভক্তি আদর ন কলে মা কবল মুক্ত হয়ে পাইব না। ইভেন ইফ ওয়ান অ্যাটেইনস দি স্টেজ অফ ব্রহ্ম পদং মার্জিং ইন ব্রহ্মন উইদাউট ভক্তি ইজ প্রোন ফল ডাউন। এপরিকি নির্বিশেষ জ্ঞান অনুসরণ করি নির্বিশেষ ব্রহ্ম পর্যন্ত গেলে শুদ্ধা ব্রহ্মরে লীন হলে শুদ্ধা ভক্তি আদর করিনথিবা হেতু সে স্থিতিরু পতন হয়। One must be very careful in regard to the danger of falling down again into material bondage. Kyanu puna je e bhautiya sthiti re patan hava e jo bipad e bipad pratibar sachetan hava uchit. The only insurance is to come to the stage of bhakti from which one is sure not to fall. Ekamatra abhaya কথা হচ্ছে যে ভক্তি স্থিতি আসা যেথর কি পতনর ভয় নাই। দেন ওয়ান ইজ ফ্রি ফ্রম দি অ্যাক্টিভিটিজ অফ দি ম্যাটেরিয়াল ওয়ার্ল্ড তাহলে এই ভৌতিক জগতর কেয়ার জনে মুক্ত হয়ে পারি। ইন সমরি অ্যাজ স্টেটেড বাই শ্রী চৈতন্য মহাপ্রভু ওয়ান মাস্ট গেট ইন টাচ উইথ দি বোনাফাইড স্পিরিচুয়াল মাস্টার কামিং ইন পরম্পরা অফ কৃষ্ণ কনসিয়াসনেস ফর বাই হিজ মার্সি instructions one is able to get strength from Krishna. Then Sri Chaitanya Mahaprabhu karo ye hochi pradesh je guru charana ashraya kariba bona fide pramanik guru je ki pramanik guru parampara rasthan apangor se guru devankar krupa upadesh prapta hele jane se krupa bala paile কৃষ্ণঙ্ চিন্ত বল যা অচিন্ত বল বলে শ্লোকরে কুহাইছি লাভ করতে। দশ ওয়ান এনগেজেস ইন ডিভোশনাল সার্ভিস অ্যান্ড অ্যাটেইনস দি আল্টিমেট গোল অফ লাইফ দি লোটাস ফিট অফ বিষ্ণু। এ প্রভাবে ব্যক্তি ভগবান সেবা নিযুক্ত হচ্ছে এবং জীবনর অন্তিম লক্ষ্য বিষ্ণু পাদ পদ্ম বা কৃষ্ণ পাদ পদ্ম প্রাপ্ত হচ্ছে। সিগনিফিকেন্ট ইন দিস ভার্স আর দি ওয়ার্ডস জ্ঞান সিং অচ্যুত বলহ জানাসি অচ্যুত বাহ ইটা অর্থপূর্ণ শব্দ এই শ্লোকের দূর হয়েছে। জ্ঞানাসি দি সোল অফ নলেজ ইজ গিভেন বাই কৃষ্ণ অ্যান্ড ওয়েন ওয়ান সার্ভস দি গুরু অ্যান্ড কৃষ্ণ নট টু হোল্ড দি সোল অফ কৃষ্ণজ ইনস্ট্রাকশন বলরাম গিভস ওয়ান স্ট্রেংথ। জ্ঞান অসি জ্ঞান খড়গ এ জ্ঞান বল জ্ঞান খড়গ ভগবান কৃষ্ণ ঠারু মিলে যেতবে গুরুপাদ পদ্ম সেবা করি গুরুঙ্কর প্রসন্নতা প্রীতি বিধান করি জনে ভগবান কৃষ্ণকর কৃপা লাভ করতে সেতবে তাঙ্ক হাতের ইয়ে জ্ঞান অসি তা মিলে যায়। তা হচ্ছে ভগবান কৃষ্ণকর উপদেশ গুরুঙ্ক দ্বারা প্রাপ্ত। সেতবে সে বলরামঙ্কর বলরামঙ্কর বল কৃপা বল লাভ করতে বলরাম ইজ নিত্যানন্দ বলরাম নিত্যানন্দ ব্রজেন্দ্র নন্দন যে সচিচ্যুত হইল সেই বলরাম হইল নিতাই। দিস বল বলরাম কমস উইথ শ্রী চৈতন্য মহাপ্রভু অ্যান্ড বোথ অফ দেম আর সো মার্সিফুল দ্যাট ইন দিস এজার কলি ওয়ান উইল ভেরি ইজিলি টেক শেল্টার অফ দেয়ার লোটস ফিট। এই যে বল কৃপা বল বলরামঙ্কর বা নিত্যানন্দঙ্কর নিত্যানন্দ শ্রী চৈতন্য মহাপ্রভুঙ্ক সহিত ইয়ে কলিযুগরে আবির্ভূত হয়েছিলেন উভয় গৌরাঙ্গ ও নিত্যানন্দ মানে বড় কৃপা বল কৃপালু এই কলিযুগরে এমানকর কৃপা লাভ কলে জনে সেমানকর পদারবিন্দ গৌরাঙ্গ নিত্যানন্দ প্রভুঙ্কর গৌরাঙ্গ মহাপ্রভু নিত্যানন্দ প্রভুঙ্কর চরণারবিন্দ্রে আসিত হলে জনে সে কৃপা বল লাভ করিপার এই কলিযুগরে। দে কাম স্পেশাল টু ডেলিভার দি ফলন সোলস অফ দিস এজ গৌর আর নিত্যানন্দ আসন্তি এ কলিযুগ পতিত যুগ পতিত জীব মানকর উদ্ধার সরাতে পাপি তাপি যত ছিল হরিনাম ধরিল তার সাক্ষী জগাই মাধাই দেয়ার উইপন ইজ সংকীর্তন হরিনাম এমানকর অস্ত্র হচ্ছে হরিনাম অন্য অস্ত্র নাই হরিনাম সংকীর্তন। দশ ওয়ান শুড অ্যাকসেপ্ট দি সোর্ট অফ নলেজ ফ্রম কৃষ্ণ অ্যান্ড বি স্ট্রং উইথ দি মার্সি অফ বলরাম। এইপরি ভাবরে দেখে সে জ্ঞান অসি ভগবান কৃষ্ণঙ্କ ঠারু লাভ করা উচিত এবং বলরামঙ্କ কৃপা বলরে বলিয়ান হওয়া উচিত। We are therefore worshipping Krishna Balaram in Vrindavan in Bhubaneswara. In Amare Vrindavanare, E Madhyam Vrindavanare, Bhubaneswara Madhya Krishna Balaram. Visheshkari Krishna Balaram. Musulma Kaudhali Baladevankara Abhibhav Tichire. E Khetrare Balaram Bada Prabhav Sari. E Bhubaneswara. Especially. বিশেষ করে বলরাম বড় প্রভাব তার সেপাই শ্রী প্রভুপাত আমার পরমারাধ্য গুরুদেব তাঁকর এ শেষ মন্দির যে স্থাপন কলে শুভ দেলে কৃষ্ণ বলরাম মন্দির বলে কহিগলে কৃষ্ণ বলরাম বিগ্রহ এটি স্থাপ করলে নাম কৃষ্ণ বলরাম গৌরমিতায় কৃষ্ণ বলরাম যে সে গৌরমিতায় সেই জগন্নাথ বলদেব এ কেবল স্পেশালি অন্য বিগ্রহ কথা একটু কহি না এ ইউনিক সমগ্র ইস্কন জগতে এ মন্দির হচ্ছে এক ব্যতিক্রম ইউনিক হ্যাঁ স্বতন্ত্র কথাই যেটিকে বলরাম বড় প্রভাবশালী বলরাম যে বলরামঙ্ক কৃপা বল ন মিলে তুমি কেবে হলে এ মায়া কবলর উদ্ধার পাইপারে বা সে জ্ঞান অসির কথা কুচি জ্ঞান খর্গ লাভ করিপার না যাফলে মায়া ছেদন করিপার এবং কৃষ্ণক যাইপার এইটা বিশেষ তাৎপর্যপূর্ণ সেপা কুচি স্ট্রং যদি মর্ষি বলরাম বলরামঙ্কর কৃপা বল প্রাপ্ত নহেলে হইপার ওই আর দেয়ার ফর ওর শ্রী কৃষ্ণ বলরাম ইন বৃন্দাবন ইন মুন্ডক উপনিষদ ইট ইজ সেড 나영맛나벌 희네이나럽혀 너처 벌어 프라마닷 타파소바피 알링낫 에디 우파에 যততে যস্তু বিদ্বাস তসেইস আত্মা বিশতি ব্রহ্মধাম এ মুন্ডক উপনিষদে কহাই ওয়ান ক্যান নট অ্যাটেইন দি গোল অফ লাইফ উইদাউট দি মার্সি অফ বলরাম এ বড় গুরুত্বপূর্ণ কথা বলরামকর কৃপা লাভ নকলে কেহি জীবনর যে উদ্দেশ্য বা পরম লক্ষ্য কে সাধন করি পারিবে না। শ্রী নরোত্তম দাস ঠাকুর তারপর সে নিতায়ের করুণা হবে ব্রজে রাধা কৃষ্ণ পাবে এই কথা নরোত্তম দাস ঠাকুর কষ্ট হোয়েন ওয়ান রিসিভস দি মার্সি অফ বলরাম নিত্যানন্দ ওয়ান ক্যান অ্যাটেইন দি লোটাস ফিট অফ রাধা অ্যান্ড কৃষ্ণ ভেরি ইজিলি। সে নিত্যানন্দ রাম বা বলরাম ঙ্কর কৃপা লাভ ন কলে কেহি রাধা কৃষ্ণঙ্কর পাদপদ্ম লাভ করিপারিবে না। লাভ করিবে সেমানে লাভ করিবার যোগ্য হন্তি। সে সম্বন্ধ নাহি যার বৃথা জন্ম গেল তার বিদ্যা কূলে কি করিবে তার ইজ ওয়ান হ্যাজ নো কানেকশন উইথ নিতাই বলরাম দেন ইভেন দো ওয়ান ইজ এ ভেরি লার্নড স্কলার আর জ্ঞানী আর হ্যাজ টেকেন বার্থ ইন এ ভেরি রেসপেক্টেবল ফ্যামিলি দিজ আসেটস উইল নট হেল্প ইউ। তাৎপর্য হচ্ছে সে নিত্যানন্দ বা বলরামঙ্কর সহিত যদি সম্বন্ধ কেহি ন যোড়ন্তি সম্বন্ধ ন রখন্তি তাহলে সে যেড়ে বড় জ্ঞানী হুয়ন্তু না কাহিঁকি যেড়ে বড় উচ্চ সম্ভ্রান্ত পরিবারে জন্ম হুয়ন্তু না কাহিঁকি এসব কেহি আর কিছু সাহায্য করিপারিবে না। We must therefore conquer the enemies of Krishna consciousness with strength received from Balaram. Sajmayam mane Krishna chetana margare asuthiba jo shatru seman ko jimaku hele Balaramankara kupavala labh kariba uchit ta nahale shatru man ko kehi kebe jeni paribo na. E hela e shloka upare diya jaithiba amor পরমারাধ্য গুরুদেব শ্রী শ্রীমদে শ্রী ভক্তি বেদান্ত স্বামী কৃপাদি মহারাজ রহস্য। গুরুদেব বা গুরুপাদ পদ্ম হচ্ছন্তি সেই নিত্যানন্দ বা বলরামঙ্কর প্রকাশ বিগ্রহ তাঙ্কর প্রকাশ তা হচ্ছে গুরুপাদ পদ্ম। বলরামঙ্কর কৃপা বল নিত্যানন্দঙ্কর কৃপা বল বা বলরামঙ্কর কৃপা বল কহিলে তা হচ্ছে গুরুকৃপা। গুরুকৃপা জরিয়ারে সে বড়টা মিলে অন্য কোনসি উপায়ে এ বড় কেহি লাভ করিপারিবে না তা হচ্ছে গুরুকৃপা কেবল। সেই বহু কথা কুহযাইছে গুরুকৃপা উপরে জোর দিয়াযাইছে। গুরুদেবঙ্কর সেবা গুরুদেবঙ্কর প্রতিবিধান উপরে বহু গুরুত্ব আরোপ করা হয়েছে। ছাড়িয়া বৈষ্ণব সেবা নিস্তার পাইছে কেবা সাধু গুরু বৈষ্ণব গুরু জনে প্রামাণিক সাধু বা বৈষ্ণব শুদ্ধ ভক্ত তেমন তাঙ্কর সেবা তাঙ্কর সেবা করে তাঙ্কর পৃথিবীধান ন কলে কে কেবে হলে সে বলরামঙ্কর বা নিত্যানন্দ রামঙ্কর বল প্রাপ্ত হয়ে পারিবে না। এ হচ্ছে আমার সিদ্ধান্তগত কথা। এটা এ অত্যন্ত সিদ্ধান্তগত কথা একটু ছাড়িকি কে তাঙ্কর কৃপাবল লাভ করিপারিবে না। বলরামঙ্কর নিত্যানন্দ বা বলরামঙ্কর কৃপাবল লাভ ন কলে কে কেবে রাধাকৃষ্ণঙ্কর পদারবিন্দরে উপস্থিত হইপারিবে না। এ হল আমার কথা। সে রাধাকৃষ্ণঙ্কর পদারবিন্দকু যা পদারবিন্দ লাভ করিবা এ হচ্ছে মানব জীবনর সর্বোচ্চ সিদ্ধি বা মানব জীবনর উদ্দেশ্য। এটা মানব জীবনের উদ্দেশ্য কি হচ্ছে? দুর্লভ মানব জন্ম লভিয়া সংসারে কৃষ্ণ ভজিলু দুঃখ कहिबु कहारे हरि हरि विफले जन्म बिताइल गुआइल मनुष्य जन्म पाया राधा कृष्ण नाम दिया जानिया सुनिया विष खाइल ए बहु आचार्य मान संगीत अच्छे आम गान कर हरि हरि विफले जन्म गुआइल मानव जन्म विफल होगा बापा हाँ कारण मानव जन्मर गोटे उद्देश्य लब्ध असद बहु सम्भवते मानुष्यमर्थद मनुष्यमपिय धीर ये कथा बारंबार दुर्लभ मानुष जन्म तदप्य ध्रुव अर्थद नृदेहमाद्यम सुलभं सुदुर्लभं प्लवं सुकल्पं गुरुकर्णधार बारंबार रिपीटेडली ये कथा भागवत कह मानव जन्म सुदुर्लभ चौराशी लक्ष जीवजोनि मध्य मानव जोनि सुदुर्लभ कहीं देवजोनि नुहे इतर जोनि कथा किए पचारे देवजोनि सुदुर्लभ नुहे मान जोनि सुदुर्लभ कहीं ना ए जोनि रे ए शरीर रे परमार्थ लाभ हो पंचम पुरुषार्थ चारि कथा नुहे धर्म अर्थ काम मुख्य चतुर्वर्ग या ऊपर पंचम जिनिष फिफ्थ वन ता होची परमार्थ ता होची कृष्ण भक्ति शुद्ध भक्ति प्रेम भक्ति जो भक्ति बल रे कृष्ण प्राप्त होंगे भक्ति आहूँ एक नमन साधेति योग नो सांख्य न धर्म उद्धवन शुद्धाय तपस्याग तथा भक्ति मूर्जिता कृष्ण निजे कहते केमी से प्राप्त हे भक्त्या अभिजानाति भक्त्यास्तु अनन्या लभ्य बारंबार गीतार स्वयं कृष्ण मुखनी शुद्ध वाणी अनन्य भक्ति बल मत पाइब अनन्य भक्ति बल मत जान अन्न कौन से उपाय मत पाइब ना कि जानवना भक्त्या एक सी जो नो सांख्य न धर्म उद्धव न श्रद्धा तपस्याग तथा भक्ति मर्जिता ये उद्धव कहते भगवान कृष्ण अष्टांग जग साधना करी सांख्य आलोचना करी बा ज्ञान अनुशीलन करी कड़ाकड़ी भाव में धर्म नीति पालन करी बहुत ज्ञानुष्ठान करी दान करी त्याग स्वीकार करी श्रद्धाय वेद ज्ञान अर्जन कले सुधा वेद ज्ञान अर्जन करी बहुत वेद पांडित्य हाँ लाभ कले सुधा मत पाई श्रम ये वही केवल वृद्धाश्रम केवल पूर्ण परिश्रम ही जीव केवल हाँ यथा भक्ति मर्जित जेपर भक्ति मिले सब बल मिले ना कौन सी बल मिले ये हूँ सार कथा श्रीमद गीता श्रीमद भागवत स्वयं भगवान कृष्ण कहते प्राप्तिर उपाय से कमी मिले पाइबा हूँ मानव जीवन र परम उद्देश्य मानव जीवन उद्देश्य यहाँ पर्पस अफ ह्यूमन लाइफ सुप्रीम परफेक्शन अफ ह्यूमन लाइफ मानव जीवन परम सिद्धि यहाँ से कृष्ण को पाइबा कृष्ण परिपूर्ण वस्तु पूर्ण ब्रह्म कहुए से पूर्ण ब्रह्म परिपूर्ण वस्तु होंगे कृष्ण ताकू प्राप्त हेले आउ अपूर्णता अभाव किसी कहारे रही बो नहीं फिरे बहु अभाव बहु अभाव पंडित होड़े कि अभाव के पंड नहीं रे पंड परिपूर्ण वस्तु पूर्ण ब्रह्म कृष्ण ताकू न पाइले कौन पूर्णता रहिला अपूर्णता अपूर्णता सब अपूर्ण अभाव जिते जहा पाओना तुम्हें ए भौतिक जगत रे कही जहा कहती अपरिमित ज्ञानवान ही पारे वेद ज्ञान लाभ करी वैदिक पांडित्य अर्जन करी थाई पारे कही अपरिमित भौतिक धन संपद लाभ करी ऐश्वर्यशाली धनाढ्य व्यक्ति ही पारे কে অপরিমিত বড় বীর্য লাভ করি খুব বড়শালী ব্যক্তি হয়ে পারে, মেটেরিয়াল স্ট্রেংথ প্রাকৃত বড় হয়ে পারে, কিন্তু সে যে অভাব মেটি যাইছে তার কিছু অভাব নাই, কিছু অপূর্ণতা নাই, এ কথা কহিপারিবা না, কহিপারিবা না, অপূর্ণতা আছে, অভাব আছে, এসব সত্যি পরিপূর্ণ বস্তু পূর্ণ ব্রহ্ম কৃষ্ণ, তাঙ্কু ন পাইলে কাহারি কোনসি প্রকার অভাব বা অপূর্ণতা মেটিব না, যাব না, তাঙ্কু যে পাইছি তার অভাব নাহি, তার কিছু অপূর্ণতা নাহি, আর তাকে কে পাইছে আর কেউ পার পাইব, what way, what is the means, that's a question, কেউ যে আমার প্রশ্ন, সে পরিপূর্ণ বস্তু পূর্ণ ব্রহ্মক কেমিতি উপায় জন পাইব, ভক্ত্যাহং এক আগ্রাহ্য, সে নিজে কৌছন্তি তাঙ্ক কথা, সে কেমিতি মিলিবে, কেমিতি প্রাপ্ত হেবে, একমাত্র ভক্তি বলরে, অন্য কোনসি বলরে নুহে, উপায়ে নুহে, এটা হলা কথাটা, সে ভক্তিটা কেমিতি গা মিলিব, দ্য নেক্সট কোশ্চিন, পরবর্তী প্রশ্ন আমার, যে ভক্তিরে কৃষ্ণ প্রাপ্ত হেবে, সে পূর্ণ ব্রহ্ম পরিপূর্ণ বস্তু কৃষ্ণ মিলিবে, যাহাকে প্রাপ্ত হলে অপূর্ণতা কিছু অভাব রহিব না, যাহাকে প্রাপ্ত হলে আম মানব জীবনর পরম উদ্দেশ্য সাধিত হব, বা সুপ্রিম বাই পারফেকশন পরম শ্রদ্ধে আমি লাভ করিবা, হরি কথা শুনিবাকু আসিল, হরি কথা শুন, কথা কহছি দুর্লভ মানব স্বর তো পাইছ না, পুরুষ হওয়া না স্ত্রী হওয়া, বিবাহময় কলিকালরে মহাপ্রভুঙ্কর কৃপা নিত্যাঙ্কর কৃপা নহেলে মা কোন হব, হাঁডি শালরে চুলি ফুঙ্কি ফুঙ্কি শুকুয়া পাড়া গন্ধ পাই পাই জীবন চালিয়ে যাব, যা কি হবছি অপরচুনিটি, মহাপ্রভুঙ্কর কৃপা নিত্যাঙ্কর অপার কৃপা বলরামঙ্কর কৃপা বল মিলুছি, তাকে কহতে হতভাগী হতভাগা আনফর্চুনেট খেলছ, আনফর্চুনেট খেলছ হতভাগা, গুড়া হতভাগী হতভাগা, এগুড়াক বলরামঙ্কর কৃপা বল, যে কৃপা বলর কথা কহাচ্ছি, নিত্যানন্দ প্রভুঙ্কর কৃপা বল অকাতরে দৌঁচন্তি, তাকে তুমি নব না, সে বলরে বলিয়ান হব না, তাহলে কিপরি রাধা কৃষ্ণ চরণ অরবিন্দ পাইব, কেউ যেটা তোমার মানব জীবনের উদ্দেশ্য কেমতি হব, এ কথা জানু না, কথাটা সেটা কুহাচ্ছে, এ সুযোগ দেওয়া হচ্ছে, এ সুযোগটাকে যে হরায় তাকে কি কুহাযাব, তাকে হতভাগী বা হতভাগাই কুহাযাব, আর কি কুহাযাব, ফর্চুনেট ফেল মিসফর্চুন না না, আর কি জীবনটার গোপচ্ছি কোথা আছে, জানা দেখতে শিবঙ্কর উপাসনা করছিলা, হ্যাঁ খুব বেলপত্রী বম বম কর নম শিবায় কহি খুব বেলপত্রী চড়ুলা, হ্যাঁ বম বম ভোড়া খাই খুব পানি ঢালুলা, না না আশুতোষ সন্তুষ্ট খুব শীঘ্র হয়ে যাতে গোটা বেলপত্রী চড়াই টিকি পানি ঢালে ডালি দেলে বম বম ভোড়া নম শিবা, হ্যাঁ কন্যা বাপা কোন যাই রে কোন চাই কোন চাই, সঙ্গে সঙ্গে সব সন্তুষ্ট হয়ে গেল, হ্যাঁ কিন্তু হিজ আনফর্চুনেট, সে বড় হতভাগা, শিব সন্তুষ্ট হয়ে বর দেওয়া পাই প্রস্তুত হয়ে গেলে বর যাচ্ছিলে নৌনি, সে আর কম কাজ কে কুহাযাব, তাকে হিজ আনফর্চুনেট, সে হতভাগা আছে, সে লোক বাটরে যাচ্ছি শিব পার্বতী যাচ্ছেন আকাশে উড়ি উড়ি নন্দী পুষ্ঠরে, ପାର୍ବତୀ ଦେବୀ କହିଲେ ଏ ଲୋକଟି କେତେ ତୁମ ଉପରେ ବେଲପତ୍ରୀ ଚଢ଼େଇକିରି ପାଣି ଢାଲିଲାଣି, ଆପଣ କୃପା କରୁନାହାନ୍ତି ତାକୁ ଟିକେ, କିରେ କି କୃପା କରିବି, ଏଟା ହତଭାଗାଟା ପରା, ଏଟା ହତଭାଗାଟା, କିରେ କୃପା ଯାଚିଲେ ତ ନଉନି, କୃପା କି କରିବି, ଦେଖିବ ଦେଖିବ ଦେଖ ମୁଁ କୃପା କରୁଛି, ବହୁ ମୂଲ୍ୟବାନ ଯାହା କହନ୍ତି ମଣି ମୁକ୍ତା ରତ୍ନ ବାନ୍ଧି ପୁଟୁଳାଟିଏ ପକେଇଲେ ଯୋଉ ବାଟରେ ଯାଉଛି ଆଗରେ ପକେଇଦେଲେ, ସେ ଯାଉଛି ବାଟରେ ସେ ବାଟରେ ଦେଖିବ ନବ, ଶିବ କୃପା କଲେ ଯାଉଥିଲା ଯାଉଥିଲା ଯେମିତି ସେ ସେ ସ୍ଥାନକୁ ଆସିଲା ମନେ କଲା ଏ ଆଖି ବୁଝିଗଲେ ଟିକେ କେମିତି ହନ୍ତା, ଆଖି ବୁଝିକି ଚାଲେ ଗଲା ପୁଟୁଳା ପୁଛି ଆଖି ବୁଝିକିରି ଗଲା, ଦେଖିଲ କୋଉ କହୁଛ ତୁମେ କୃପା ଯାଚିଲେ ନଉଛି, କୃପା ଯାଚିଲେ ପୁରା ନଉନି, ହତଭାଗା ଏଇଟା ଆମେ କି କରିବା, ଏମିତି ହତଭାଗା ହତଭାଗିଏ ହତଭାଗା ସବୁ ଆସ କୃପା ଯଚା ହେଲା ନଉନାହାନ୍ତି, ଆଉ କଣ କରାଯିବ, କଣ କରାଯିବ ଆଉ ତାଙ୍କ ପାଇଁ କି କରାଯିବ ଉପାୟ ତାଙ୍କ ପାଇଁ, ଆଉ ଯାହା କହନ୍ତି ସ୍ୱକର୍ମ ଫଳ ଭୋଗ ପୁମାନ, ଯା ତୋ କର୍ମ ଫଳ ତୁ ଭୋଗ କର, ଯେମିତି କର୍ମ କଲ ସେମିତି ଫଳ ପା, କର୍ମ ଫଳ ଭୋଗ ପୁମାନ, କୃପା ଯଚା ତ ନେଲୁ ନାହିଁ ଆଉ କି କରିବ, ହତଭାଗି ହତଭାଗା ଏଟା କଥା ନାହିଁ, ଏଠି ସେ କଥା ଆସୁଛି ଆମର ନିତ୍ୟାନନ୍ଦ ରାମ ବା ବଡ ରାମଙ୍କର କୃପା ବଳ କେଳେ ବଳ କିମିତିକା ବଳ ଯାହାକୁ ଅଚ୍ୟୁତ ବଳ ବୋଲି ଏ ଶ୍ଳୋକରେ କୁହାଯାଇଛି, ସେ କୃପା ବଳରେ ବଳିଆନ କେହି ଯଦି ନ ହେବେ ସେ କେବେ ହେଲେ ଏ ମାୟା ପିଶାଚିକ ବଳରୁ ଉଦ୍ଧାର ପାଇ ପାରିବେ ନା, କୃଷ୍ଣ ପାଦ ପଦ୍ମକୁ ଯାଇ ପାରିବେ ନା, ପ୍ରାପ୍ତ ହେଇ ପାରିବେ ନା, ଅନ୍ୟ କଥାରେ ମାନବ ଜୀବନ ଚରମ ଉଦ୍ଦେଶ୍ୟ ସାଧନ କରିପାରିବେ ନା, ଇଟା ହେଲା ତାର ମୋଟାମୋଟି କଥା, ମାନେ ମୁଁ କହିଲି ଏ ଆମର ପରମାରାଧ୍ୟ ଗୁରୁଦେବ କହିଛନ୍ତି ତାଙ୍କର ଭାଷ୍ୟରେ ଏଠି ଯେ ବୃନ୍ଦାବନରେ ସେ କୃଷ୍ଣ ବଳରାମ ମନ୍ଦିର କରିଛନ୍ତି, ୱାନ୍ କ୍ୟାନ୍ ନଟ୍ ଅଟେନ୍ ଦି ଲା ଗୋଲପ ଲାଇଫ୍ ୱିଦାଉଟ୍ ମର୍ସି ଅଫ୍ ବଳରାମ, ୱି ଦେୟାରଫର୍ ୱର୍ସିପିଂ କୃଷ୍ଣ ବଳରାମ ଇନ୍ ବୃନ୍ଦାବନ, ଏ କଥା ତାଙ୍କର ଭାଷ୍ୟରେ ପର୍ପଟରେ କହିଲେ, ବୃନ୍ଦାବନରେ ପ୍ରକୃତ ପକ୍ଷେ କୃଷ୍ଣ ବଳରାମ ମନ୍ଦିର ହେଲେ ସୁଦ୍ଧା ରାଧା କୃଷ୍ଣ ସଖୀ ପରିବେଷ୍ଟିତ ହୋଇ ଅଛନ୍ତି ସେଠି, ସେଠି ତିନୋଟି ଅଲ୍ଟର ଅଛି, ମଝି ଅଲ୍ଟରେ କୃଷ୍ଣ ବଳରାମ ଅଛନ୍ତି, ବାଁପଟ ଅଲ୍ଟରେ ଗୌରନୀତା ଅଛନ୍ତି, ଡାହାଣପଟ ଅଲ୍ଟରରେ ରାଧା କୃଷ୍ଣ ସଖୀ ପରିବେଷ୍ଟିତ ହୋଇକି ଅଛନ୍ତି, ବୃନ୍ଦାବନ ତ ରାଧାଙ୍କର ପଦାଙ୍କିତ ସ୍ଥାନ ନା, ଆଉ ରାଧାଙ୍କୁ ଛାଡ଼ିକି ବା କେମିତି ରହିବେ ସେଠି କୃଷ୍ଣ, ହେଲେ ସୁଦ୍ଧା ବଳରାମଙ୍କର ଏତେ ପ୍ରଭାବ ନାହିଁ, କାରଣ ରାଧାରାଣୀଙ୍କର ପ୍ରଭାବ ସେଠି ବୃନ୍ଦାବନରେ, ରାଧାରାଣୀଙ୍କର ପ୍ରଭାବ ବଳରାମଙ୍କର ଏତେ ପ୍ରଭାବ ବୃନ୍ଦାବନରେ ନାହିଁ ନାହିଁ, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଭାଷାରେ ରାଧା ପ୍ରେମା ଗୁରୁ ଆମି ହୋଇ ଶିଷ୍ୟ ନଟ ସଦା ଆମା ନାଚା ନାନା ନୃତ୍ୟ ଉଦ୍ଭଟ, ଇଏ କୃଷ୍ଣ ଯାହାଙ୍କୁ ଗୁରୁ କରୁଛନ୍ତି ରାଧାରାଣୀ, ଦେହି ପଦ ପଲ୍ଲବ ମୁଦାର ଦେହି ପଦ ପଲ୍ଲବ ମୁଦାର ଜୟଦେବ ଗୋସ୍ୱାମୀଙ୍କ ଭାଷାରେ ଲେଖିଛନ୍ତି, ସେ ରାଧାରାଣୀଙ୍କର ପଦପଲ୍ଲବ ମାଗୁଛନ୍ତି, କୃପା କରିକିରି ଆପଣଙ୍କ ପଦପଲ୍ଲବ ଟିକିଏ ଦିଅନ୍ତୁ ହେ ରାଧେ, ନା ନାଇଁ କେତେ ରଙ୍ଗରେ କେତେ ଢୁଙ୍ଗରେ ଟିକିଏ ରାଧାରାଣୀଙ୍କ ପାଖରେ ପହଞ୍ଚିଯିବେ, ରାଧାରାଣୀଙ୍କର ପାଦରେ ଟିକିଏ ଅଳତା ଲଗେଇଦେବେ, ରାଧାରାଣୀଙ୍କର ଲୁଗା ଟିକିଏ କାଚି ପକେଇବେ କିଓ, ରାଧାରାଣୀଙ୍କ ଅଙ୍ଗରେ ଟିକିଏ ଚନ୍ଦନ ବୋଳିଦେବେ କିଓ, ହଁ କେତେ ରଙ୍ଗରେ ଢଙ୍ଗରେ କୃଷ୍ଣ ଯାଇକିରି ପହଞ୍ଚି ଯାଉଛନ୍ତି, ନାପିତୁଣୀ ବେଶରେ ପହଞ୍ଚି ଯାଇକିରି ରାଧାରାଣୀ ଆସମ ତମ ଗୋଡ଼ରେ ଟିକେ ଅଳତା ଲଗେଇଦେବା, ଦେହି ପଲ ପଲବୁଦା ରାଧାରାଣୀଙ୍କର ପାଦ ପଦୁଣ୍ଡି ପାଇଁ ଯିବା, କୃଷ୍ଣ ଯାଇକି ନାପିତୁଣୀ ବେଶରେ ପହଞ୍ଚି ଯାଉଛନ୍ତି ନା, ହଁ ରଜକିନୀ ବେଶରେ ପହଞ୍ଚି ଯାଏ ରାଧାରାଣୀ ଲୁଗା ଟିକେ ଦେବ ନାହିଁ କି ତୁମର କାଚି ଦିଅନ୍ତେ ଆମେ ହ ନାପି ରଜକିନୀ ବେଶରେ ପହଞ୍ଚି ଯାଉଛନ୍ତି ରାଧାରାଣୀଙ୍କର ଲୁଗା କାଚିବା ପାଇଁ, ଚନ୍ଦନ ଧରିକିରି ଯୋଉ ଚନ୍ଦନ ଦିଅନ୍ତି କଣ କହନ୍ତି ଗନ୍ଧ କିନି କି ଗନ୍ଧିନୀ ଗନ୍ଧିନୀ ବେଶରେ ପହଞ୍ଚି ଯାଉଛ ରାଧାରାଣୀ ଆସ ହଉ ଟିକେ ଚନ୍ଦନ ଲଗେଇଦବା ତମର ଚନ୍ଦନ ବେଶ କରିଦବା ଚିତା ଲଗେଇଦବା ତମର ମର୍କରୀ ଅଙ୍କୁର କରିଦବା ତୁମ କପଳରେ ଏ ବେଶରେ ପହଞ୍ଚି ଯାଉଛନ୍ତି ମାଳିନୀ ବେଶରେ ଫୁଲ ମାଳା କରିକିରି ଗୁନ୍ଥିକିରି ଆସ ହ ରାଧାରାଣୀ ଦେଖ ଭଲ ମାଳା ଆଣିଛି ନିଅ ହଉ ତମ ବେକରେ ଲମ୍ବେଇ ଦବା ହଉ କୃଷ୍ଣ ଏ ବେଶରେ ପହଞ୍ଚି ଯାଉଛନ୍ତି ନା ନାଇଁ ରାଧାରାଣୀ ଗାଧୋଉଛନ୍ତି ଯମୁନାରେ ଉପର ଘାଟରେ ଗାଧୋଉଛନ୍ତି ରାଧାରାଣୀ କୃଷ୍ଣ କଣ କଲେ ନା ତଳ ଘାଟରେ ଗାଧେଇଲେଣି ଆସିକିରି କଣ ନା ରାଧାରାଣୀଙ୍କର ଅଙ୍ଗ ସଙ୍ଗ କୁଙ୍କୁମ ସେ ଫୁଲ ଯାହା ଲାଗିଛି ଦେହରେ ଗାଧେଇଲା ବେଳେ ଛାଡ଼ିଯିବ ଟିକେ ଭାସିଯିବ ମୋ ଦେହରେ ଲାଗିଯିବ ଟିକେ ତଳ ଘାଟରେ ଗାଧୋଉଛନ୍ତି ଉପର ଘାଟରେ ରାଧାରାଣୀ ଗାଧୋଉଛନ୍ତି ରାଧାଙ୍କ ଅଗଣାରେ ଅଛି ଗୋଟାଏ ବଦରୀ ବୃକ୍ଷ ବରକୋଳି ଗଛଟାଏ ଅଛି ତାର ଶାଶୁ ନଣନ୍ଦ ଜଟିଳା କୁଟିଳା ଅଛନ୍ତି ଯେ କି ବଡ଼ମୁଖରା କିଛି ପ୍ରକାର ଭର୍ସନା କରୁଛନ୍ତି କୃଷ୍ଣଙ୍କୁ ଆଉ ରାଧାଙ୍କୁ ଇଏ ବଡ଼ ନଟଖଟିଆ ଲମ୍ପଟ ବଦମାସ ଅଛି ଏ କୃଷ୍ଣ ଆସିକିରି କେତେ ନଟଖଟ ଲଗାଉଛି ଆଉ ବହୁ ରାଧାରାଣୀକି ତ କିଛି କଟୁବାଣୀ କହିକିରି କେତେ କଥା କହୁଛନ୍ତି କୋବାନ ଜାତି ଯମୁନା ପୁଲି ନବନ ରାଧା ନାମେ କୁଳଟା ଅପବାଦ ଏ କଥା ହଉଛି ତେଣୁ ମୁଖରା ବଡ଼ ମୁଖରା ତେଣୁ ଡରିକିରି କୃଷ୍ଣ କଣ କରୁଛନ୍ତି ସେ ବରକୋଳି ଗଛ ମୂଳେ ଲୁଚିକି ରହୁଛନ୍ତି ଚଟିଳା କୁଟିଳା ଦେଖି ପକେଇବେ ତୋ ବାଡ଼ି ଭର୍ସନା କରିକିରି କେତେ କାର୍ଥ କରିଦେବେ ତୋଡ଼ିଦେବେ ବରକୋଳି ଗଛ ମୂଳେ ଉହାଡ଼େ ଲୁଚିକିରି ରାତି କଟାଉଛନ୍ତି ସେଠି ରାତିଟା କଟେଇ ପକାଉଛନ୍ତି ରାଧାରାଣୀଙ୍କର ଟିକେ ଦର୍ଶନ ହବ ଦେହି ପଦ ପଲଙ୍ଗ ରାଧା ପ୍ରେମ ଲୁଲୁ ପକାଉଛନ୍ତି ସେ ଯୋଉ ବୃନ୍ଦାବନ ଏଠି ସେଠି ବଳରାମଙ୍କର କି ପ୍ରଭାବ ସେଠି କିଛି ପ୍ରଭାବ ନାହିଁ ବଳରାମଙ୍କର ବାପା ଏଠି ଅଛି ଏଇ କୃଷ୍ଣ ବଳରାମ ମନ୍ଦିର ଭୁବନେଶ୍ୱରରେ ଅଛି ବାପା ଏଠି ରାଧାରାଣୀ ନାହାନ୍ତି ବଳରାମଙ୍କର ମହାପ୍ରତାପ ଅଛି ଏଠି ମହାବଳ ପ୍ରକାଶ କରିଛନ୍ତି ଏଠି ବଳରାମ ସେଠି ନାହିଁ ସେଠି ନାହିଁ ବାପା ଏଇଠି ଅଛି ଏହି ଭୁବନେଶ୍ୱରରେ କୃଷ୍ଣ ବଳରାମ ମନ୍ଦିରରେ ଅଛି ଏ ବଳରାମଙ୍କର କ୍ଷେତ୍ର ଇଏ ବଳରାମଙ୍କର ବଳ ମହାପ୍ରଭାବ ବଳ ପ୍ରତାପ ଏଇଠି ଅଛି ଏଇଠି ଶ୍ରୀଲ ପ୍ରଭୁପା ତାଙ୍କର ଶେଷ କୃପା ଢାଳି ଦେଇକି ଯାଇଛନ୍ତି ଗୁରୁ କୃପା ଏଠି ଦିଆଯାଉଛି ଏଠୁ ତୁମେ ହତ ଭାଗି ହତ ଭାଗା ତୁମେ ନଉ ନା ତୁମେ ନଉ ନା କୃପା ଯାଚିଲେ ତୁମେ ହତ ଭାଗି ଆଉ ହତ ଭାଗା ତୁମେ କି କହିବା ଆଉ ମୋର ଭାଷା ନାହିଁ କହିବାର କିଛି ସକାଳ ଭୂପମା ଜାନକୁ ଜାଣିଲେ କରମ ଫଳ ବୋଗୁଦା କି ଅଛି ଆମର କି ଅଛି କୃପା ଯାଚିଲେ ନାଚୁନେ ଆଖି ବୁଝିକିରି ଯାଉଛି ଆଉ ହଁ କି କହିବା ତୁମର ଏତେ ପ୍ରସାଦ ଅକାଳରେ କୃପା ବିତରଣ ଯାହା ଲାଭ କଲେ ଯାହା ଅଚ୍ୟୁତ ବଳ କଥା ଏଠି ଏ ଶ୍ଳୋକରେ କୁହାଯାଉଛି ବାପା ସେ ଅଚ୍ୟୁତ ବଳ ପାଇବ ଯୋଉ ବଳରେ ବଳିଆଣ ହେଲେ ତୁମେ ମାୟା ପିଶାଚିକ ବଳରୁ ଉଦ୍ଧାର ପାଇଲେ କୃଷ୍ଣ ପାଦ ପଦ୍ମ ଲାଭ କରିବ ବାପା ନହେଲେ କୃଷ୍ଣ ପାଦ ପଦ୍ମ ଲାଭ କରି ପାରିବ ନା ନିତାଇର କରୁଣା ହବେ ବ୍ରଜେ ରାଧା କୃଷ୍ଣ ପାପେ କବେ ନିତାଇ ଚନ୍ଦର କରୁଣା ହୋଇବେ ବିଷୟ ବାସନା ମୋର କବେ ତୁଚ୍ଛ ହବେ ଏ କଥା ଆମେ ଗାଉଛେ ସେ ନିତାଇ ଚନ୍ଦନଙ୍କର କରୁଣା ନିତ୍ୟାନନ୍ଦ ରାମଙ୍କର କୃପା ବଳ ବଳରାମଙ୍କର କୃପା ବଳ ଗୁରୁ କୃପା ବଳ ଗୁରୁଦେବ ହଉଛନ୍ତି ନିତ୍ୟାନନ୍ଦ ରାମ ବା ବଳରାମଙ୍କର ପ୍ରକାଶ ସେ କୃପା ବଳ ପ୍ରାପ୍ତ ନହେଲେ ବିଶ୍ୱବାସନା ତୁଟିବ ନା ବ୍ରଜରେ ରାଧା କୃଷ୍ଣ ଚରଣାରବିନ୍ଦ ଆମେ ପାଇ ପାରିବା ନା ଅନ୍ୟ କଥାରେ ଆମ ମାନବ ଜୀବନର ସେ ପରମ ଉଦ୍ଦେଶ୍ୟ ସାଧନ କରିପାରିବା ନା ଏଇଟା କଥାଟା କୁହାଯାଉଛି ଏଠି ତେଣୁ ସେଟା ଏତେ ସହଜରେ ମିଳୁଛି ଏଠି ଦିଆଯାଉଛି ଅକାତରରେ ଦାନ କରାଯାଉଛି 이 몰라람은 그렇겠더라. 몰라람 몰아보리 아니티 몰아 프로파사 아니티 때는 이 캐트러 레저 니께 이 노파이 빠리베 안나트러 쿠트라피 파리 빠리베 나 이따 후지따 사르코타 이 사르코타 때는 세 허드바가 바 허드바기 제 크루발라노코리 노파리 아니티 세 그때 코타 아모르 포르마라드 गुरुदेव श्री श्रीमद श्री भक्तिवेदांत स्वामी प्रभुपाद जी महाराज तांकर भाष्य रे केते कथा कहिछन्छि केते बड़ जाकु दीर्घ भाष्य इठी देइछन्छि से अच्युत बड़ ऊपर से कथा कहिछन्छि आउ तांकर शेष कृपा सब निश्चेष करके एठी थाली देकि जाइछन्छि ये होछि तांकर लास्ट प्रोजेक्ट कृष्ण बलराम मंदिर भुवनेश्वर ये शेष प्रोजेक्ट तांकर या पर आप कौन सी मंदिर स्थापन करी ना हम दी से ये तांकर शेष मंदिर इनका शेष बड़ा शेष कृपा ये टी शेष कर देंगे देंगे जाइ चंती कहीं जाइ चंती ये हवो पृथ्वी रे ये और ती जहाँ कौन ती सर्वोत्तम वन ऑफ द बेस्ट टेम्पल यार ये टी मिली बो ता नहले तुम्हें प्राप्त ही पा� तेणु सौभाग्य क्रमे आज श्रीमद भागवत से टॉपिक से विषय आरपा कथा ही कहला तेणु मोर कहार तात्पर्य रोचे जो सुदुर्लभ मानव जोनि आमको मिली लब्धा सुदुर्लभ तो बहुसंभवते मनुष्यमर्थदव नित्यम अधीर नृदेह माध्यम सुलभ सुदुर्लभ प्रभु सुकल्प गुरुकर्णधार ये सब कथा जी पा मयानुकूल नभस्य तुमान भवाधीन तरे स्व आत्महा ये कितने सुजोग मिली सुदुर्लभ मानव जोनि मिली जो शरीर रे जो जोनि रे से मानव जीवन उद्देश्य कृष्ण पाद पद्म लाभ परमार्थ लाभ हब से सुजोग मिली भव सागर तरवाई गोटे अति सुलभ नौका हौचि ये मानव शरीर ये नौकाटा मिली तुमको किंतु मु नौकर जड़े उपयुक्त कर्णधार बसवा दरकार गुरुकर्णधार गुरुकर्णधार उपयुक्त कर्णधार उपयुक्त कर्णधार कहले दक्ष नाविक जे कि केते प्रतिकूल स्रोत को काटी के आवर्त अच्छी केते बाधा अच्छी केते प्रतिबंधक अच्छी ये भयंकर से भव सागर रे मकर नकर मगर नकर मकर आदि केते भयंकर जल जीव अच्छा से सागर रे नाना बाधा नाना प्रतिबंधक नाना विपद अच्छे पदे पदे विपदान पदे पदक्षेप विपद अच्छी तेणु तुम नौका ये सुदुर्लभ मानव शरीर रूपक नौका जे कि भवसागर चरिया सुलभ पटुतर नौका टीए सुदृढ़ उपयुक्त गुरु कर्णधार उपयुक्त नाविक गुरुपाद पद्म योग्य दक्ष नाविक उपयुक्त जहा कहते प्रामाणिक गुरु परंपरार से प्रामाणिक परंपरार आसा दक्ष नाविक गुरु कर्णधार को तुम्हें न बसैब ताहले तुम नौका किमिति का ये भव सागर उत्तीर्ण हब हे पारिबना हे पारिबना बापा कस्मिन काल हे पारिबना निश्चित भावरे से आवर्त मध्यरे पड़िकरी मझी दरिया रे निमज्जित होई जीव ए निश्चित इतरे तिले मात्र फूल नाही निश्चित ये हो सदिबे कहला गुरु कर्णधार उपयुक्त नाविक बसा दक्ष नाविक बसा एक्सपर्ट नाविगेटर जे के ए भयंकर भव सागर के सीमा नाना बाधा नाना प्रतिबंधक नाना शत्रु नाना विपद नाना घूर्णी बत्या झुंझा आदि को काटिगिरी तुम नौ काटिक नहीं ठिकना जगह जहा कहती विद्यासागर पर पारि ଆର ପାରେ ଯେଉଁଠି କୃଷ୍ଣ ପାଦ ପଦ୍ମରେ ନେଇକିରି ପହଞ୍ଚିବେ। ଏ ଦକ୍ଷ ନାବିକଙ୍କର କାମ ଏଇଟା। ସେ ପ୍ରକାର ଦକ୍ଷ ନାବିକଙ୍କୁ ତୁମର ଇଏ ସୁଲଭ ନୌକାଟିରେ, ଏ ମାନବ ଶରୀର ଯେ ସୁଲଭ ନୌକା, ଏ ନୌକାଟି ଯଦି ନ ବସେଇବ ତାହେଲେ କି ହବ? ଏ ହେଲା କଥା ଏଠି କୁହାଯାଉଛି। ଏଇଟା ବାରମ୍ବାର କହୁଛି ଏଠି ଶ୍ରୀମଦ ଭାଗବତରେ। ସବୁ ସୁବିଧା ତୁମକୁ ଦିଆଯାଇଛି, ଭଗବାନ କୃପା କରି ଦେଇଛନ୍ତି। ଅନୁକୂଳ ସମୀର କୃଷ୍ଣ ଭକ୍ତି ମୟାନୁକୂଳେ ନରସ୍ୟ ତୀର୍ଥମାନ ଭବାଧୀନ ତରେ ସ୍ୱାତ୍ମହା। ଏସବୁ ସୁବିଧା ପାଇ ଯିଏ ଭବସାଗରକୁ ତୀର୍ଣ୍ଣ ନ ହେଲା ସେ ନିଶ୍ଚିତ ଭାବରେ ଆତ୍ମଘାତୀ ହେଇଛି। ଡେଫିନେଟଲି ସେଲ୍ଫ ସୁଇସାଇଡ୍, ସେଲ୍ଫ ସୁଇସାଇଡ୍, କମିଟେଡ୍ ସେଲ୍ଫ ସୁଇସାଇଡ୍, ଏଇଟା ନିଶ୍ଚିତ କଥା। ନିଶ୍ଚିତ ଭାବେ ଆତ୍ମଘାତୀ ହେଇଛି। ତେଣୁ ଏ ଯେଉଁ ଅଚ୍ୟୁତ ବଳ କଥା ଏ ଶ୍ଳୋକରେ କୁହାଯାଉଛି, ନାରଦମୁନି କହୁଛନ୍ତି, ମୋଷ୍ଟ ସିଗ୍ନିଫିକାଣ୍ଟ, ବଡ଼ ଗୁରୁତ୍ୱପୂର୍ଣ୍ଣ କଥା, ବଡ଼ ଅର୍ଥପୂର୍ଣ୍ଣ କଥା। ଏ ଯେଉଁ ବଳରେ ବଳିଆନ ହେଲେ ଯାଇକିରି ତୁମେ ଭବସାଗରକୁ ଉତ୍ତୀର୍ଣ୍ଣ ହେଇପାରିବ, ନହେଲେ ଯାଇଠି କୁହାଗଲା ନାୟମାତ୍ମା ବଳହୀନେ ନ ଲଭ୍ୟ। ନାମାତ୍ମା ବଳହୀନ ଲଭ୍ୟ, ବାପା ତୁମର ବଳ ନାହିଁ ତ, ନିର୍ବଳ ଦୁର୍ବଳିଆ ଅଛ, କେମିତି ସେ ପରମ ପଦ ପ୍ରାପ୍ତ ହବ? କିଏ କେମିତି ହବ? ଦୁର୍ବଳିଆ ଲୋକ ନା, ବଳ ନାହିଁ ତୁମର। ନାମାତ୍ମା ବଳହୀନ ଲଭ୍ୟ, ଏ ଯେ ଅଚ୍ୟୁତ ବଳ, ଅଚ୍ୟୁତ ବଳକୁ ପାଇନା, ଟ୍ରାନ୍ସେଣ୍ଡେଣ୍ଟାଲ ପାୱାର ଷ୍ଟ୍ରେଙ୍ଥ, ଅଚ୍ୟୁତ ବଳ ଷ୍ଟ୍ରେଙ୍ଥ ରିସିଭ୍ ଫ୍ରମ୍ ଅଚ୍ୟୁତ କୃଷ୍ଣ, ତାଙ୍କଠାରୁ ଯେଉଁ ବଳ ମିଳୁଛି ବଳ ତାକୁ ଅନ୍ୟ କଥାରେ କହନ୍ତି। ସେ ବଳଟା ତ ନ ପାଇବ ଯଦି ତାହେଲେ କେମିତି ଏ ଭୟଙ୍କର ଭବ ସାଗରକୁ ଚିହ୍ନ ହେଇଯିବ କେମିତି? ଏଇଟା କଥାଟା ଦିଆଯାଉଛି। ଜଣେ ମହାରାଜ ବିଶେଷ କରି ସେ କିଏ କହନ୍ତି, ଆମର ବିବେକାନନ୍ଦ କହନ୍ତି, ବିବେକାନନ୍ଦ ଏ ଶ୍ଳୋକର କଦର୍ଥ କରନ୍ତି, ନାମାତ୍ମା ବଳ ହୀନ ଲଭ୍ୟ, ତୁମ ବଳ ନାହିଁ ତ, ନିର୍ବଳ ହେଇଛ, ତାହେଲେ ତୁମେ ସେ ପରମାତ୍ମା ତତ୍ତ୍ୱ ଜାଣିପାରିବ ନା, ତାଙ୍କୁ ଲାଭ କରିପାରିବ ନା। ତାହେଲେ ବଳ ଷ୍ଟ୍ରେଙ୍ଗଥ ସେ କହନ୍ତି ଫିଜିକାଲ ଷ୍ଟ୍ରେଙ୍ଗଥ, ମେଟେରିଆଲ ଷ୍ଟ୍ରେଙ୍ଗଥ କଥା, ଫୁଟବଲ ଖେଳ ଫୁଟବଲ ଖେଳ କହନ୍ତି, ଲର୍ନ ଗୀତା ଇନ୍ ଫୁଟବଲ ଫିଲ୍ଡ କହନ୍ତି, ସେ ଯା ଯା ଫୁଟବଲ ଖେଳ ଫୁଟବଲ ପଡ଼ିଆରେ ଗୀତା ପଢ଼ ପାଠ, ଏ ବଳଟା ଲାଭ କରଟା କ'ଣ ଏଇ ବଳରେ ହେଇଯାଏ? ଏଟା ଅଚ୍ୟୁତ ବଳ ନା ଅଛି, ମେଟେରିଆଲ ଷ୍ଟ୍ରେଙ୍ଗଥ, ନୋ ଷ୍ଟ୍ରେଙ୍ଗଥ ଏଟ ଜଳ ବଳ, ପ୍ରାକୃତ ବଳ, ତାର କି ବଳ ବାବା? ଏ ତ ଅଚ୍ୟୁତ ବଳ କଥା ଏଠି କୁହାଯାଉଛି ଭାଗବତରେ, ସେଇଟା କେମିତି ପାଇବ? ଷ୍ଟ୍ରେଙ୍ଗ ଅଚ୍ୟୁତଙ୍କ ଠାରୁ ଆସୁଛି, ତା ଫୁଟବଲ ଫିଲ୍ଡରେ ମିଳିଯିବ କିରେ? ତୁଳସୀ ଗଛ କାହିଁକି ଲଗାଉଛ କିଏ? ବାଇଗଣ ଗଛ ଲଗା, ବାଇଗଣ ଖା, ଯେମିତି ସେ କହୁଛନ୍ତି, ତୁଳସୀ ଗଛ କାହିଁକି ଲଗାଉଛ? ବାଇଗଣ ଗଛ ଲଗା, ବଳ ହବ ବାଇଗଣ ଖାଇକିରି। ଇଂରେଜରେ କହନ୍ତି ଏଗ୍ ପ୍ଲାଣ୍ଟ, ଏଗ୍ ପ୍ଲାଣ୍ଟ, ବାଇଗଣ କହନ୍ତି ଏଗ୍ ପ୍ଲାଣ୍ଟ, ଡିମ୍ବ ଡିମ୍ବ, ତାହେଲେ କୁକୁଡ଼ା ଡିମ୍ବ ଖା, ଘୋଡ଼ା ଡିମ୍ବ ଖାରେ, ତୁମକୁ ମନେ ମନେ ଦିଲ୍ଲିକା ଲଡ଼ୁ ଖାଉଛି, ଦିଲ୍ଲିକା ଲଡ଼ୁ ଖାଉଛ ବାପା ମନେ ମନେ, ଯାହା କହନ୍ତି କ'ଣ ବେଙ୍ଗଲୀରେ କହନ୍ତି, ମନକେ ଖାଛ ମନ କଲା, ଖାଛେ ମନ କଲା, ଖାଛେ ମନ କଲା, ମନ କଲା ଖାଛେ, ମନେ ମନେ ପଚରା ଗୁଡ଼ି ଖାଉଛି ବସିକିରି, ମନେ ମନେ ଦିଲ୍ଲିକା ଲଡ଼ୁ ଖାଉଛି ବସିକିରି, ଫୁଟବଲ ଖେଳି ବାଇଗଣ ଗଛ ଲଗେଇବା ଘୋଡ଼ା ଡିମ୍ବ ଖାଇକିରି ଅଚ୍ୟୁତ ବଳ ପାଇଯିବୁ ନା, ଇଏ କି ପାଠ ବାପା? କେମିତି ସେ ଅଚ୍ୟୁତ ବଳ ପ୍ରାପ୍ତ ହବ ସେଠି କଥାଟା ଏଠି କୁହାଯାଇଛି। ସେ କାହାର ବଳ? ସେ ବଳ କେଉଁଠୁ ଆସୁଛି? ତା ହେଉଛି ବଳରାମଙ୍କର ବଳ। ସେଦିନ ଆମେ ବଳରାମଙ୍କର ଆବିର୍ଭାବ ଦିବସରେ ସେ କଥା ଆଲୋଚନା କରୁଥିଲେ। ତାଙ୍କ ନାମ ଯେ ହେଇଛି ବଳରାମ ବଳଭଦ୍ର, କାରଣ ହି ଇଜ୍ ଭେରି ଷ୍ଟ୍ରଙ୍ଗ, ସ୍ପିରିଚୁଆଲି ଷ୍ଟ୍ରଙ୍ଗ। ନେମ୍ ବଳଭଦ୍ର ବଳରାମ।
ତାଙ୍କର ଭଳ ତାଙ୍କର କୃପା ବଳ ବଳରାମଙ୍କର କୃପା ବଳ ନିତ୍ୟାନନ୍ଦଙ୍କର କୃପା ବଳ ବଳରାମ ହି ନିତ୍ୟାନନ୍ଦ ଚୈତନ୍ୟ ସଙ୍ଗେ ନିତ୍ୟାନନ୍ଦ କୃଷ୍ଣ ସଙ୍ଗେ ଯେ ବଳରାମ ଚୈତନ୍ୟ ମହାପ୍ରଭୁ ସଙ୍ଗେ ସେ ହେଉଛନ୍ତି ନିତ୍ୟାନନ୍ଦ ତେଣୁ ତାଙ୍କର କୃପା ବଳ ପ୍ରାପ୍ତ ନହେଲେ ସେ ଅଚ୍ୟୁତ ବଳ ତୁମେ ପ୍ରାପ୍ତ ହେଇପାରିବ ନା ସେ ବଳରେ ବଳିଆନ ନହେଲେ ତୁମେ କଦାପି ଏ ଭୟଙ୍କର ଭବସାଗରକୁ ଉତ୍ତୀର୍ଣ୍ଣ ହେଇ ପାରିବ ନା ବାପା ପାରିବ ନା ସେ ବଳରାମ ବା ନିତ୍ୟାନନ୍ଦଙ୍କର ପ୍ରକାଶ ବିଗ୍ରହ ହେଉଛନ୍ତି ଗୁରୁପାଦ ପଦ୍ମ ଅନ୍ୟ କଥାରେ ଗୁରୁ କୃପା ବଳ ପ୍ରାପ୍ତ ନହେଲେ ତୁମେ କଦାପି ଏହା କରିପାରିବ ନା ଏ ଭୟଙ୍କର ଭବସାଗରକୁ ଉତ୍ତୀର୍ଣ୍ଣ ହେଇ ସେଥିପାଇଁ ଗୁରୁକର୍ଣ୍ଣ ଧାରଙ୍କୁ ଦେହ ମାଧ୍ୟମ ସୁଲଭଂ ସୁକଳ୍ପଂ ସୁଦୁର୍ଲଭଂ ସୁକଳ୍ପଂ ପ୍ଲବଂ ସୁକଳ୍ପଂ ଗୁରୁକର୍ଣ୍ଣ ଧାର ଏ କଥା ସେଥିପାଇଁ ଭାବୁଛି ସୁନ୍ଦର ପଟୁତର ନୌକା ଏ ସୁଦୁର୍ଲଭ ମାନବ ଧ୍ୱନି ପଟୁତର ନୌକା ମିଳିଛି ତୁମକୁ ଏ ଭବସାଗର କରିବା ପାଇଁ ସେଥିରେ ଉପଯୁକ୍ତ କର୍ଣ୍ଣଧାର ଗୁରୁ ବସା ଯିଏକି ଦକ୍ଷ ଏକ୍ସପର୍ଟ ଯାହାଙ୍କ ଜରିଆରେ ସେ ବଳରାମଙ୍କର କୃପା ବଳ ନିତ୍ୟାନନ୍ଦଙ୍କ କୃପା ବଳ ପ୍ରାପ୍ତ ହବ ହୁଏ ସେ ବଳ ପ୍ରଦାନ କରୁଛନ୍ତି ଗୁରୁ କୃପା ବଳ ଅନ୍ୟ କଥାରେ ସେଇ କୃପା ବଳରେ ବଳିଆ ତୁମେ ନହେଲେ ତୁମେ କଦାପି ଏ ଭୟଙ୍କର ଭବସାଗରକୁ ଚିହ୍ନ ହେଇପାରିବ ନା ଅନ୍ୟ କଥାରେ କୃଷ୍ଣ ପାଦ ପଦ୍ମରେ ପହଞ୍ଚି ପାରିବ ନା ତୁମେ କ୍ୟାନ୍ ନଟ୍ ହା ଲୋଟସ୍ ଫିଟ୍ ଅଫ୍ କୃଷ୍ଣ ତୁମେ ଏ ବଳରାମଙ୍କର କୃପା ବଳ ବା ନିତ୍ୟାନନ୍ଦଙ୍କର କୃପା ବଳ ଅନ୍ୟ କଥାରେ ଗୁରୁ କୃପା ବଳ ନ ପାଇଲେ କଦାପି ହେଇପାରିବ ନା ସ୍ଥାୟୀ ହେଉଛି ଅଚ୍ୟୁତ ବଳ ଏ ଶ୍ଳୋକରେ ଯାହା କୁହାଯାଇଛି ସେ ହେଉଛି ଅଚ୍ୟୁତ ବଳ ଦ୍ୟାଟ୍ସ ଦି ଷ୍ଟ୍ରେଙ୍ଗଥ୍ ସିଗ୍ନିଫିକାଣ୍ଟ ୱାର୍ଡ ହିୟର୍ ଇଜ୍ ଅଚ୍ୟୁତ ବଳ ଦି ସ୍ପିରିଚୁଆଲ୍ ମାଷ୍ଟର୍ ଇଜ୍ ସଡ଼ନ୍ଲି ଭେରି ମର୍ସିବଲ୍ ଟୁ ଡିସାଇପଲ୍ସ କନ୍ସିକ୍ୱେଣ୍ଟଲି ବାଇ ସାଟିସ୍ଫାଇଂ ହିମ୍ ରିଭୋଟ୍ ଗେଟ୍ ଷ୍ଟ୍ରେଙ୍ଗଥ୍ ଫ୍ରମ୍ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତି ଲତା ବିଜ ସେଇତ ମହାପୁରୁଷ ପାଇଁ କହିଲେ କବେ ମିତାଇ ଚାନ୍ଦେର କରୁଣା କହିବେ ସଂସାର ବାସନା ମୋର କବେ ତୁଚ୍ଛ ହେବେ ବ୍ରଜେ ରାଧା କୃଷ୍ଣ ପାଟେ ଏ କଥା ଆମେ ବାରମ୍ବାର ଆମେ ସେଦିନ ଶ୍ରୀ ଥିଲା ତାଙ୍କର କ'ଣ ରଘୁନାଥ ଦାସ ଗୋସ୍ୱାମୀଙ୍କର ଚୂଡ଼ାଦଧି ମହୋତ୍ସବ କଥା ବର୍ଣ୍ଣନା କରୁଥିଲେ ରଘୁନାଥ ଦାସ ଗୋସ୍ୱାମୀ କିପରି ଚୈତନ୍ୟଙ୍କର କୃପା ଲାଭ କଲେ ନିତ୍ୟାନନ୍ଦଙ୍କର କୃପା ଲାଭ ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ଲାଭ କରି ନିତ୍ୟାନନ୍ଦ ପ୍ରଭୁଙ୍କର ଦଣ୍ଡ ସ୍ୱୀକାର ଦଣ୍ଡ ମହୋତ୍ସବ କରିଥିଲେ ଚୂଡ଼ାଦଧି ମହୋତ୍ସବ ତା ହେଉଛି ଦଣ୍ଡ ମହୋତ୍ସବ ଚୋରା ଏତେ ଦିନ ଦିନ ଦର୍ଶନ ଆଜି ତୁମକୁ ଦଣ୍ଡିବି ତୁ ଚୋର ଏତେ ଦିନ ଦର୍ଶନ ଦେଇଛୁ ଆଜି ଦଣ୍ଡ ଦେବି ବୋଲି ନିତ୍ୟାନନ୍ଦଙ୍କ ପାଇଁ ଦଣ୍ଡଟା କି ନା ଦଣ୍ଡଟା ଦେ ଚୂଡ଼ାଦଧି ମହୋତ୍ସବ କରିକିରି ମୋର ଭକ୍ତମାନଙ୍କୁ ହେଲା ଏହି ବର୍ଣ୍ଣନା ଆମେ ସେଦିନ କରୁଥିଲେ ରଘୁନାଥ ଦାସ ଗୋସ୍ୱାମୀ ସେ କୃପା ବଳ ଲାଭ କଲେ ନିତ୍ୟାନନ୍ଦଙ୍କର କୃପା ବଳରାମଙ୍କର ବଳ ଗୁରୁ କୃପା ବଳ ଯାହାଫଳରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର କୃପା ପାଇଲେ ତାଙ୍କର କୃପା ପାଇଲେ ତେଣୁ ଚୈତନ୍ୟ ମହାପ୍ରଭୁଙ୍କର କୃପା ମାନେ ରାଧା କୃଷ୍ଣ ଚରଣାରବିନ୍ଦ ଯାହା ହେଉଛି ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ଆଉ ସୁପ୍ରିମ୍ ପରଫେକ୍ସନ୍ ପରମ ସିଦ୍ଧି ସେ ଲାଭ ତା ନହେଲେ ଲାଭ ହେଇପାରିବ ନା ମନେକୁ ମନ ଦିଲ୍ଲିକା ଲଡ଼ୁ ଖାଇଲେ ବା ମନକଲା ଖାଇଲେ ଏ କଥା ହବ ନା ବାପା ବଳରାମଙ୍କର କୃପା ବଳ ନିତ୍ୟାନନ୍ଦଙ୍କର କୃପା ବଳ ଯାହା ଗୁରୁ କୃପାରୁ ମିଳୁଛି ଗୁରୁଦେବଙ୍କ ଜରିଆରେ ମିଳୁଛି ତାହା ପ୍ରାପ୍ତ ନହେଲେ କିପରି ତୁମେ ପାଇଯିବ ସିଧା ସିଧା ଅଚ୍ୟୁତ ବଳ ଏ ତୁମର ଭ୍ରମ ଏ ତୁମର ଭ୍ରମ ବିରାଟ ଭ୍ରମ ବାପା ଏ ଭ୍ରମ ପରିତ୍ୟାଗ କର ଏପରି ମନେ ମନେ ଦିଲ୍ଲିକା ଲଡ଼ୁ ଖାଇଲେ ହବ ନା ବାପା କେବେ ହେଇପାରିବ ନା ଯସ୍ୟ ପ୍ରସାଦ ତ ଭଗବତ ପ୍ରସାଦ ଯସ୍ୟ ପ୍ରସନ୍ନ ଗତି କୃତୋପି ସେ ଗୁରୁ ପାଦ ପଦ୍ମର କୃପା ତାଙ୍କର କୃପା ନ ମିଳିଲେ ଆମର ଗତି କେଉଁଠି ଅଛି ଗୁରୁଦେବ ଯଦି ଅପ୍ରସନ୍ନ ହୁଅନ୍ତି ତାହେଲେ ଗତି କେଉଁଠି ଅଛି କୁଆଡ଼େ ଗତି ଏଇ ଭବସାଗରରେ ହାବୁଡୁବୁ ହେବା ଛଡ଼ା ଅନ୍ୟ ଗତି କିଛି ନାହିଁ ଭବସାଗର ଉତ୍ତୀର୍ଣ୍ଣ ହେଇପାରିବ ନା ଯେଉଁ ସୁଯୋଗ ମିଳିଛି ସୁଯୋଗ ହରେଇଲ, ଆତ୍ମଘାତୀ ହେଲ ବର୍ତ୍ତମାନ ତୁମେ ଗୁରୁଦେବଙ୍କର ପ୍ରସନ୍ନତା ବିଧାନ କରିଛ, ଗୁରୁଦେବଙ୍କର ନିର୍ଦ୍ଦେଶ ଗୁରୁଦେବଙ୍କର ଉପଦେଶ ଏଗୁଡ଼ିକୁ ପାଳନ କରିନା, ଲଙ୍ଘନ କରିଛ ତୁମେ, ଅପରାଧୀ ହେଇଛ। ନାମ ଅପରାଧ ଅଛି ଆମର ଗୁରୁ ଆଜ୍ଞା ବିଜ୍ଞା, ଇଏ ନାମ ଅପରାଧରେ ଅପରାଧ ହେଇଛ। ଯେଉଁ ଅପରାଧର କସ୍ମିନ୍ କାଳେ କ୍ଷମା ନାହିଁ, ଇନଏକ୍ସକ୍ୟୁଜେବଲ୍ ଅଫେନ୍ସ, ଅନ୍ୟ କୌଣସି ପ୍ରକାର ତୁମେ କ୍ଷମା କଣ୍ଟ୍ରାକ୍ଟ ତୁମେ କରିପାରିବ ନା। ପ୍ରାପ୍ତସ୍ୟ କଲ୍ୟାଣ ଗୁଣାନ୍ନବଶ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। କାହିଁକି ଗାନ କରୁଛ, କାହିଁକି ପ୍ରଶ୍ନ ଗାନ କରୁଛେ, କାହିଁକି ଅଗ୍ରେ ଗୁରୁ ପୂଜ୍ୟ, କେଉଁଥିପାଇଁ? ତାହାର କାରଣ ଏଠି ପାଉଛି ନାରଦ ମୁନି କହୁଛନ୍ତି, ଶ୍ରୀମଦ ଭାଗବତ ଏଠି ପାଉଛି, ସେ ଅଚ୍ୟୁତ ବଳ ପ୍ରାପ୍ତ ହବା ଆମେ, ରାମଙ୍କର ସେବ କୃପା ବଳ ପ୍ରାପ୍ତ ହବା ଆମେ ବାପା, ସେ ବଳରେ ବଳିଆ ନ ହେଲେ ଆମେ ଭୟଙ୍କର ଭବସାଗର ଉତ୍ତୀର୍ଣ୍ଣ ହେଇପାରିବା ନା। ଆମ ଜୀବନର ମାନବ ଜୀବନର ସେ ପରମ ଲକ୍ଷ୍ୟ ସାଧନ କରିପାରିବା ନା, ସେ ଭବସାଗରରେ ଆମେ ହର ଡୁବୁ ଖାଇ ଚାଲିଥିବା। ଖାଚ ହାବ ଡୁବୁ ଭାଇ, ଯାଛ ବସେ ମାୟା ବସେ, କାଚ ହାବ ଡୁବୁ ଭାଇ, କେତେ ଲକ୍ଷ ଜନ୍ମ ଏହିପରି ହାବଡୁବୁ ଖାଉଛ ନା, ବୁଡ଼ୁଛ ଉଠୁଛ, ବୁଡ଼ୁଛ ଉଠୁଛ, ନାକରେ କାନରେ ପାଣି ପଶୁଛି, ଅଣ ନିଶ୍ୱାସୀ ହଉଛ ନା, କେତେ ଲକ୍ଷ ଜନ୍ମ ନେଉଛି, ଥରେ ଅଧେ ନୁହେଁ ହଁ ନା କ'ଣ ସାମନ୍ତ ସିଂହାର ବାବୁ, କେଇ ଥର ହେଲଣି ହିସାବ ରଖିଛ, ହିସାବ ରଖିନା ବାପା, କେତେ ଲକ୍ଷ ଭାବ ଏପରି ହଉଛ ଉଠୁଛ ପଡ଼ୁଛ, ଆଖରେ କାନିରେ ନାକରେ ପାଣି ପଶୁଛି, ଶ୍ୱାସ ରୁଦ୍ଧ ହେଉଛି, ମୋ ପାଲ ମାଲ ମଲିଲ ଖାର କରୁଛ ନା। ସେ ବଳଦେବ ସେ ନିତ୍ୟାନନ୍ଦ ପ୍ରଭୁ ଶ୍ରୀ ଗୁରୁପାଦ ପଦ୍ମ କୃପା କରୁଛନ୍ତି, ସେ କୃପା ବଳ ପ୍ରଦାନ କରୁଛନ୍ତି, ତୁମେ ଅଗାତରରେ ଦାନ କରୁଛନ୍ତି। ମୁଁ କହିଲି ବାରମ୍ବାର କହୁଛି ଏ କଥା, ଏ ହେଉଛି କୃଷ୍ଣ ବଳରାମ ମନ୍ଦିର, ଭୁବନେଶ୍ୱର ମନ୍ଦିର। ଯଦିଓ ଆମର ପରମାରାଧ୍ୟ ଗୁରୁଦେବ କହିଲେ ଉର୍ଶିବିଂ କୃଷ୍ଣ ବଳରାମ ବୃନ୍ଦାବନ ପୂର୍ବରୁ କହିଲେ ନା, ବଳରାମଙ୍କ ପ୍ରଭାବ ସେଠି ନାହିଁ ବାପା, ସେଠି ରାଧାରାଣୀଙ୍କର ବହୁ ପ୍ରଭାବ ଅଛି, ବଳରାମଙ୍କର ପ୍ରଭାବ ସେଠି ନାହିଁ, ବଳରାମଙ୍କ ପ୍ରଭାବକୁ ଏଇଠି ଛାଡ଼ି ଦେଇଯାଇଛନ୍ତି ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ରୂପାଦି ମହାରାଜ, ଏଠି ରାଧାରାଣୀ ନାହାନ୍ତି। ତେଣୁ ବଳରାମ ଇଜ୍ ଭେରି ପାୱାରଫୁଲ, ଭେରି ଇନ୍ଫ୍ଲୁଏନ୍ସିଆଲ ହିୟର୍ ଭୁବନେଶ୍ୱର କୃଷ୍ଣ ବଳରାମ ମନ୍ଦିର। ତେଣୁ ଏଠି ଅପରଚୁନିଟି ଦିଆଯାଇଛି ଟୁ ଗେଟ୍ ଅଚ୍ୟୁତ ବଳ, ଯେଉଁ ଅଚ୍ୟୁତ ବଳରେ ବଳି ଆନ ହେବା କଥା ଏଠି ତେନାରଦ ମୁନି କହୁଥିଲେ, ସେ ଅଚ୍ୟୁତ ବଳ ପ୍ରାପ୍ତିର ସ୍ଥାନ ଏଇଟା। ଶ୍ରୀଲ ପ୍ରଭୁପାଦଙ୍କର ଇଏ ହେଉଛି ଲାଷ୍ଟ ଫାଉଣ୍ଡେଡ୍ ପ୍ରୋଜେକ୍ଟ, ପ୍ରଭୁପାଦ ତାଙ୍କର ଶେଷ ନିଃଶେଷ କୃପା ଏଠି ଢାଳି ଦେଇ ଯାଇଛନ୍ତି, ବଳରାମକୁ ପ୍ରଭାବଶାଳୀ କରିକି ଥୋଇକିରି ଯାଇଛନ୍ତି। ନିଅ ବା ତାହେଲେ ନ ପାଇବ ତାହେଲେ କିଏ ହବ, କିଏ ହବ ସଚି ନନ୍ଦ, ମନ ଖାଲା ମନ କାଲା ଖାଇଲେ କି ହବ ବାପା, ମନେ ମନେ ପାତଲା କଦଳୀ ଖାଇଲେ ଦିଲ୍ଲୀ ଗାଲ ଢୁକା ହେଇଯିବ, ହବ ନା ବାପା, ଏ ହେଇପାରିବ ନା ବାପା, କେବେ ହବ ନା, ସେଇ ହାବଡୁ ଖାଇବା ସାର ଇ ହବ, ତା ହବ ନା, ଏ ମନ କାଲା କାହିଁ ଖାଉଛ, ଛାଡ଼ିଦିଅ ବାପା, ତାକୁ ଇଟ୍ସ ପ୍ରାକ୍ଟିକାଲ, ଇଟ୍ସ ଭେରି ଭେରି ପ୍ରାକ୍ଟିକାଲ, ପ୍ରାକ୍ଟିକାଲ ମିନ୍ସ ଇଟ୍ ଦେଇଛନ୍ତି, ତା ଲାଭ ନ କଲେ କି ହବ, ଏଇଟା କଥାଟା ବିଶେଷ କରି ଏ ଶ୍ଳୋକରେ କୁହାଯାଏ, ଭେରି ଭେରି ଇମ୍ପୋର୍ଟାଣ୍ଟ ଭର୍ସ, ଭେରି ଭେରି ଇମ୍ପୋର୍ଟାଣ୍ଟ ଭର୍ସ। ଆଉ ମୋଷ୍ଟଲି ଏହାରି ପାଇଁ ଏଇ ଭୁବନେଶ୍ୱର କୃଷ୍ଣ ବଳରାମ ମନ୍ଦିର ପାଇଁ ପ୍ରଯୁଜ୍ୟ ଏ ଶ୍ଳୋକ ଇଏ ବିଶେଷ କଥା ଏଠି ଦିଆଯାଇଛି, ସେ ଅଚ୍ୟୁତ ବଳ ପ୍ରାପ୍ତିର ଉପାୟଟା ଏଠି ଦିଆଯାଉଛି, ତା ନହେଲେ ହବ ନା। ସେ ମେଳମାତ୍ମା ବଳହୀନ ଲଭ୍ୟ ରାମଣ୍ଡ ଉପନିଷଦ କହିଲା, ସେଇ ବଳ ମା ବଳରାମଙ୍କର କୃପା ବଳ ନିତ୍ୟାନନ୍ଦଙ୍କର କୃପା ବଳ ଯଦି ନ ପାଇବ ତାହେଲେ ତୁମେ ହୀନ ବଳ ହେଇଛ, ତୁମେ ହୀନ ବଳ, ତୁମେ କେମିତି ସେ ପରମାତ୍ମ ତତ୍ତ୍ୱକୁ ଜାଣିବ ବା ସେ କୃଷ୍ଣ ପାଦ ତୁମେ ପାଇବ ବାପା, ପାଇପାରିବ ନା, ମାନବ ଜୀବନର ସେ ଚରମ ସିଦ୍ଧି ତୁମେ ଲାଭ କରି ପାରିବ ନା, ଗ୍ରହଣ କରିପାରିବ, ଏ ମନଧର୍ମ ତ୍ୟାଗ କର, ବଦ୍ଧ ଜୀବ ତୁମେ, ଦୋଷ ଚତୁଷ୍ଟରେ ଦୋଷୀ ତ ତୁମେ, ଧର୍ମ ପ୍ରମାଦ ବିପ୍ରଲିପ୍ସା କରୁଣା ପାଠ ହବ ଚାରି ଦୋଷ ଅଛି ନା ତୁମର ହଁ ତେଣୁ ମନକୁ ମନ କହିଲେ କି ହେଇଯିବ ମନକୁ ମନ ଏମିତି କରିଦେଲେ କି ହେଇଯିବ ଆମେ ଏମିତି ସିଧାସଳଖ ହେଇ କୃଷ୍ଣ ପାଦ ପଦରେ ପହଞ୍ଚିଯିବା କହିଲେ କ'ଣ କ'ଣ ପହଞ୍ଚିଯିବ ନା କିଏ ପହଞ୍ଚିଛି କେଉଁଠି କହିପାରିବ ନା ସେଥିପାଇଁ ମହାଜନ ଦେନ ତପସ୍ ପନ୍ଥା ସାଧୁ ମହାଜନ କ'ଣ ପନ୍ଥା ଦେଖାଉଛନ୍ତି ୱି ମଷ୍ଟ ଫଲୋ ଦେୟାର ଫୁଟଷ୍ଟେପ୍ସ ତାଙ୍କ ପଦାଙ୍କ ଆମକୁ ଅନୁସରଣ କରିବା ପାଇଁ ପଡ଼ିବ ଆର୍ଦ୍ରମୁନି ଜଣେ ପ୍ରାମାଣିକ ସାଧୁ ମହାଜନ ସେ କଥା କହୁଛନ୍ତି ସେ ପଦାଙ୍କ ନିର୍ଦ୍ଦେଶ କରିଦେଇଛନ୍ତି ଫଲୋ ଦେ ଫୁଟଷ୍ଟେପ୍ସ ମନ ମନ କଲେ କେଉଁଠି ମନଧର୍ମ ତ୍ୟାଗ କର ମନ ରଥେ ନା ଆସୁଛି ଧାବତ ବହି ମନ କଳ୍ପିତ ରଥରେ ଚଢ଼ି କେବଳ ବହିର୍ଦ୍ଧାବନ ସାର ହବ ରନିଂ ହିଦର୍ ଆଣ୍ଡ ଦିଦର୍ ଇଆଡ଼େ ସିଆଡ଼େ ଦୌଡ଼ିବା ହିଁ କେବଳ ସାର ହବ ବାପା ଲାଭ ହବ ନା କିଛି ସେ ପରମ୍ପଦ ଲାଭ ହବ ନା ସେ ଅଚ୍ୟୁତ ବଳ ପ୍ରାପ୍ତି ହେଇପାରିବ ନା ରାମଙ୍କର ଚାନ୍ଦଙ୍କର କୃପା ବଳ ମିଳିବ ନା ତୁମେ କଦାପି ବଳିଆନ ହେଇପାରିବ ନା ତୁମେ ସେ ବଳୁଆ ହେଇକିରି ରହିବ ବଳହୀନ ବଳହୀନ ହେଇକିରି ରହିବ ଏ ଭବ ସାଗରରେ ହାବଡ଼ୁ ଖାଇ ଚାଲିଥିବ ସେଥିପାଇଁ ଏ କଥା ସେ ସମ୍ବନ୍ଧ ନାହିଁ ଯାହାର ବୃଥା ଜନ୍ମ ଗେଲ ତାର ବିଦ୍ୟା କୂଳେ କି କରିବେ ତା ସେଇ ପଶୁ ବଡ଼ ଦୁରାଛା ନିତାଇ ପଦ କମଳ କୁଟିଚନ୍ଦ୍ର ସୁଶୀତଳ ଯେ ଛାୟ ଜଗତ ଦୁରା ବଳ କି
କୋଟି ଚନ୍ଦ୍ର ସୁଶୀତଳ
ନିତାଇ ପଦ କମଳ କୋଟି ଚନ୍ଦ୍ର ସୁଶୀତଳ
ନିତାଇ ପଦ କମଳ କୋଟି ଚନ୍ଦ୍ର ସୁଶୀତଳ
ନିତାଇ ପଦ
ପାଇଟନା
ଯୋଗିନୋତ୍ତମ ଦାସ ଠାକୁରଙ୍କର ପ୍ରାର୍ଥନା ନିତାଇମରେ କର ସୁଖୀ ନରୋତ୍ତମ ବଡ଼ ଦୁଃଖୀ ନିତାଇମରେ କର ସୁଖୀ ରଖରାଙ୍ଗା ଆଚରଣ ଏ ହେଉଛି ଆମର ଗୋଟିଏ କଥା। ସେ ନିତ୍ୟାନନ୍ଦଙ୍କର କରୁଣା ବଳରାମଙ୍କର କରୁଣା ଅନ୍ୟ କଥାରେ ଗୁରୁପାଦ ପଦର କୃପା କରୁଣା ନହେଲେ ଆମେ କଦାପି ସୁଖୀ ହେଇପାରିବା ନା। ଦୁଃଖାଳୟଂ ଶାଶ୍ୱତମ ଭୌତିକ ଜଗତକୁ ଦୁଃଖାଳୟ ସମସ୍ତେ ଦୁଃଖୀ ତ୍ରିଦାପରେ ସମସ୍ତେ ତାପିତ ସମସ୍ତେ ଜର୍ଜରିତ ସମସ୍ତେ କ୍ଲେଶତତ୍ତ୍ୱ ମରୁଭୂମି କ୍ଲେଶତତ୍ତ୍ୱ ମରୁଭୂମି ଏ ଭୌତିକ ଜଗତ ଏଥିରେ ସୁଖୀ ହେବାର ଅନ୍ୟ ଉପାୟ କିଛି ନା। ସେ ନିତାଇପାଦ ପଦ୍ମ ନିତାଇପାଦ କମଳ କୋଟି ଚନ୍ଦ୍ର ସୁଶୀଳ ଏ ମରୁଭୂମିରେ ସ୍କୋର୍ଚିଂ ହିଟ୍ ଅତି ସମ ଯୋଉ ଅତି ପ୍ରଚଣ୍ଡ ରୌଦ୍ରତା ବାଲି ଫୁଟୁଛି ତଳୁ ଉପର ସ୍କୋର୍ଚିଂ ହିଟ୍ କୁଆଡ଼େ ଯିବା ବାପା ଯାହା କହନ୍ତି ଦାରୁଣୀ ଇବ କାଠଗଣ୍ଠିରୁ ଦୁଇପଟେ ନିଆଁ ଲାଗିଛି ବାପା ଏପଟେ ନିଆଁ ସେପଟେ ନିଆଁ ମଝିରେ ପଶିଛ ତୁମେ ଖୋଲ ଭିତରେ ପିମ୍ପୁଡ଼ି ଦଳ ଯିବ କୁଆଡ଼େ ଦୁଇପଟେ ନିଆଁ ଉପରେ ସ୍କୋର୍ଚିଂ ହିଟ୍ ଅଫ୍ ଦି ସନ୍ ତ ବାଲୁକା ଟକଟକି ଫୁଟୁଛି ଗୋଡ଼ ଫୁଟକା ହେଲାଣି ଆହା ପଡ଼ିଗଲି ଲୋ ପଡ଼ିଗଲି ନାଚୁଛ ସିଆଡ଼େ ସ୍କୋର୍ଚିଂ ହିଟ୍ ଯିବ କୁଆଡ଼େ ନିତାଇ ପଦ କମଳ କୋଟି ଚନ୍ଦ୍ର ସୁଶୀତଳ ଯେ ଛାୟ ଜଗତ ନିତାଇ ପଦ କମଳ କୋଟି ଚନ୍ଦ୍ର ସୁଶୀତଳ ସୋ କ୍ରସ୍ ଅଫ୍ ମୋସ୍ କୋଟି ଚନ୍ଦ୍ରର ଶୀତଳତା ରହିଛି ସେ ନିତାଇ ପଦ କମଳରେ ଆଶ୍ରୟ ନ କରିବ ଏଠି କୋଉଠି ଗତି ଅଛି ତୁମର କିଏ ହୟ ସାମନ୍ତ ସିଂହାର ବାବା କୋଉଠି ଗତି ଅଛି ଏଠି ତ ଫକର ଫକର ଡେଉଁଚ ଫ୍ରାଇଂ ପ୍ୟାନ୍ରେ ହଁ ଧୃଷ୍ଟ ମତ୍ସ୍ୟ ନା ନାଇଁ ମୀନ ଜୀବ ମୀନ ତୁମେ ଜୀବ ମୀନ ଫ୍ରାଇଂ ପ୍ୟାନ୍ରେ ଫକ୍ ଫକ୍ ହେଇ ଦେଉଛ ନା ପୁଟି ହେଉଛ ନା ନା ନାଇଁ ରକ୍ଷା କେଉଁଠି ଅଛି ଶୀତଳତା କାହିଁଟି କିଛି ନାହିଁ ନିତାଇ ପଦ କମଳ କୋଟି ଚନ୍ଦ୍ର ଶୀତଳ ଯେ ଛାୟ ଜଗତ ନିତାଇ ପଦକମଳ ଆସନ କରେ କୋଟି ଚନ୍ଦ୍ର ଶୀତଳ ଏ ଶୀତଳତା କେଉଁଠି ମିଳିବ ବାପା ତେଣୁ ସେ ନିତ୍ୟାନନ୍ଦଙ୍କର ବଳରାମଙ୍କର କୃପା ବଳ ତା ହେଉଛି ଗୁରୁପାଦ ପଦ୍ମର ବଳ ସେଠି ଆସନ କଲେ ଏଠି ସୁଖ କୋଟି ଅଛି ମୋରେ କର ସୁଖୀ ନରୋତ୍ତମ ବଡ଼ ଦୁଃଖୀ ରାଖରାଙ୍ଗା ଚପା ଏ ବଡ଼ ଦୁଃଖ ଅବସ୍ଥା ଏ ଦୁଃଖାଳୟରେ ଏ ଦୁଃଖର ଉଦ୍ଧାର ଅନ୍ୟ ଉପାୟ ନାହିଁ ଏକମାତ୍ର ଉପାୟ ସେ ଗୁରୁପାଦ ପଦ୍ମ ଆଶ୍ରୟ ସେ କୋଟିଚନ୍ଦ୍ର ସୁଖୀ ଦଳ ନିତ୍ୟାନନ୍ଦର ପଦ ନହେଲେ ଏ ଭୟଙ୍କର ଉତ୍ତପ୍ତ ରବିତପ୍ତ ମରୁଭୂମିରେ ଶୀତଳତା କାହିଁ କେଉଁଠି ଅଛି ବାପା କେଉଁଠି ଅଛି କିରେ ବହୁ ଶୀତଳତା ହେଇଗଲା କିରେ ଘୁମ ଲାଗିରେ ବହୁ ନିଆଁ ଲାଗିବ ତାଙ୍କୁ ପଫ କହିକି ଡୁଥାଉ ଶୀତଳତା ବହୁ ହେଇଗଲା ଘୁମ ଆସିଗଲା ଓ ବର୍ଷା ହେଇଗଲା ଥଣ୍ଡା ପବନ ହେଇଗଲା ହଁ ବହୁ ଶୀତଳତା ଆସିଗଲା ଘୁମ ଆସିଗଲା ନିଆଁ ଦେବ ନିଆଁ ଲାଗିବ ପଫ କହିକି ଦେଉଥାଉ କି ପାଠ ବାପା ଗୀତା ପାଠଟା ଆମର ଏଠି କୁହାଉଛି ସେ କୃପା ଏଠି କରାଯାଉଛି ସ୍ପେଶାଲ ଯାହା କହନ୍ତି ୟୁନିକ୍ ସ୍ପଟ୍ ଏ ଭୁବନେଶ୍ୱରର କୃଷ୍ଣ ବଳରାମ ମନ୍ଦିର ଏଠି ହେଉଛି ପ୍ରଭାବ ବଳରାମଙ୍କର ବଳରାମଙ୍କର ମହାପ୍ରଭାବ ଏଠି ମହାବଳିଆନ ଏଠି ବଳରାମ ବଳରାମ କ୍ଷେତ୍ର ଇଏ ଆମର ପରମାରାଧ୍ୟ ଗୁରୁଦେବ ତାଙ୍କର ସବୁ କୃପା ବଳ ବିଶ୍ୱାସ କରିଦେଇ ଯାଇଛନ୍ତି ଏଠି ହତ ଭାଗ ହତ ଭାଗୀ ତୁମେ ହତଭାଗା ହତଭାଗୀ ତୁମେ ଅଛ ଏସବୁ ସତ୍ୟ ତୁମେ ଲାଭ କରିପାରୁନା ବାପା ଆଉ କି କହିବା କ'ଣ କହିବା କରମ କ'ଣ କପାଳରେ ସିନା ହାତ ମାରିବା କି ନାଇଁ କପାଳରେ ସିନା ହାତ ମାରିବା ନା କ'ଣ କିରେ ପଣ୍ଡିତ ହଁ କି କହିବା ନା କ'ଣ କହୁଛ ସାମନ୍ତ ସିଂହ ୟୁନିକ୍ ସ୍ପଟ୍ ଭୁବନେଶ୍ୱର କୃଷ୍ଣ ବଳରାମ ମନ୍ଦିର ଆଉ ଅସ୍ମିନ୍ ଠାରେ କୁତ୍ରାପି ନାହିଁ ବାପା ମନେ ରଖ ଏ କଥା ଅତି ଗୁଢ଼ କଥା ଇଏ ଅତି ଗୁଢ଼ କଥା ଭେରି କନଫିଡେନ୍ସିଅଲ ଏ କଥା କେଉଁଠି ମିଳିବ ନା ଏ ବଳ ଆଉ କେଉଁଠି ପାଇବ ନା ମନକଲା ଖାଇଲେ ମନେ ଦିଲିକା ଲଡ଼ୁ ଖାଇଲେ କି ହବ ବାପା କି ହବ ବାପା ଖାଲି ବୃଥା ଯାହା କହନ୍ତି ମନ ରଥେ ନା ଆସତି ଧାବତ ବହି ମନ କଳ୍ପିତ ରଥରେ ଚଢ଼ିକି କେବଳ ବହି ଧାବନ ସାର ଆଉ ଲାଭ କିଛି ନାହିଁ ବାପା କିଛି ଲାଭ ତେଣୁ ଇଏ ହେଉଛି ଶ୍ରୀମଦ ଭାଗବତର କଥା ପ୍ରମାଣ ମମଳ ବିଶୁଦ୍ଧ ପ୍ରମାଣମୂଳକ ଗ୍ରନ୍ଥ ପୁନଶ୍ଚ ନାରଦ ମୁନିଙ୍କ ପରି ମହାଜନ ମୁଖ ନିଃସୃତ ବାକ୍ୟ ଏଇଛି ତେଣୁ ସମସ୍ତଙ୍କୁ ମୋ ବିନମ୍ର ନିବେଦନ ଗଭୀର ଭାବରେ ୱିଥ୍ ମଚ୍ ସିରିୟସନେସ୍ ୟୁ ଆକ୍ସେପ୍ଟ ଇଟ୍ ଯେଉଁମାନେ ଅତ୍ୟନ୍ତ ଆଗ୍ରହୀ ସୁଦୁର୍ଲଭ ମାନବ ଜନ୍ମ ଲାଭ କରି ଭବ ସାଗର କରିବା ପାଇଁ ମାନବ ଜନ୍ମର ସେ ପରମ ଉଦ୍ଦେଶ୍ୟ କୃଷ୍ଣ ପାଦ ପଦ୍ମ ଲାଭ କରିବା ପାଇଁ ଏଇ ଉପଦେଶ ଦିଆଯାଇଛି ଏ ଉପାୟକୁ ଛାଡ଼ିଦେଲେ କେଉଁଠୁ ମିଳିବ କେହି ଆଣିଦେବ ବାପା କେହି ଆଣିଦେବ କୁତ୍ରାପି ପ୍ରାପ୍ତ ହବ ନା ତେଣୁ ଗୁରୁପାଦ ପଦ୍ମ ଅପାର କରୁଣା ଏଠି ଅଛି ଏଠି ଅପାର କରୁଣା ଅଛି ସେ କରୁଣା ଲାଭ କର ସେ ବଳରେ ବଳିଆ ଆନପୁଅ ତାହେଲେ ଏଇ ଜନ୍ମରେ ଏମାନଙ୍କ ଜନ୍ମ ସାର୍ଥକ କର ଏ ଜନ୍ମରେ ହିଁ ପରମ ସିଦ୍ଧି ଲାଭ ବାର କରୁଣା ଏଠି ଶେଷ ନିଶେଷ କରି ଡାଲି ଦେଇ ଯାଇଛନ୍ତି ବାପା ଏଠି ସେଥିପାଇଁ ଏଇ କୃଷ୍ଣ ବଳରାମ ମନ୍ଦିର ବଳରାମ ଏଠି ମହାବଳିଆ ଏଠି ରାଧାରାଣୀ ନାହାନ୍ତି ବୃନ୍ଦାବନରେ ମୁଁ କହିଲି କୃଷ୍ଣ ବଳରାମ ମନ୍ଦିର କଲେ କିନ୍ତୁ ରାଧାରାଣୀ ଅଛନ୍ତି ସେଠି ବାପା ରାଧାଙ୍କର ପ୍ରଭାବ ସେଠି ବଳରାମ ପ୍ରଭାବ ନାହିଁ ସେଠି ବଳରାମ ପ୍ରଭାବ ଏଇଠି ଅଛି ଏ ଭୁବନେଶ୍ୱରରେ ଅଛି ଏଇଠି ଗୁରୁପାଦ ପଦ୍ମର ଶେଷ ନିଶେଷ କୃପା ନିଶେଷ ଭୂବଳ ଗାଡ଼ି ଦେଇଯାଇଛନ୍ତି ବୁଝିଲ ବାପା ଦିସ୍ ଇଜ୍ ୟୁନିକ୍ ସେଇଥିପାଇଁ ଦିସ୍ ଇଜ୍ ୟୁନିକ୍ ଟେମ୍ପୋ ବିଚିତ୍ର ଅଲ୍ ଇସ୍କନ୍ ୱାରଲ୍ଡ ଭିତରେ କେଉଁଠି ନାହିଁ ଏ ପ୍ରକାର ଇ ଗୁଢ଼ ରହସ୍ୟ ଭେରି ଭେରି କନଫିଡେନ୍ସିଅଲ୍ ଥିଙ୍ଗ୍ କିଏ ବୁଝିପାରୁନାହାନ୍ତି ନଟ୍ ଇ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଅଲ୍ ଆର୍ କ୍ୱେଶ୍ଚିନ୍ ୱାଇ 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 ଦେର୍ ଇଜ୍ ନୋ ରାଧା ଦିସ୍ ଇଜ୍ ଦି ମିଷ୍ଟ୍ରି ବିହାଇଣ୍ଡ ଇଟ୍ ବୁଝିପାରିଲ ମନକଲା ଖାଇଲେ କି ହବ ମନକଲା ଖାନା ଛାଡ଼ିଦିଅ ଚାଲିବ